श्रीमद्भागवतम दशम स्कंध नवम अध्याय श्लोक संजात कोपास्फुरितारुणाधरं
संजात कोपास्फुरितारुणाधरं
संजात कोपास्फुरितारुणाधरं
संजात कोपास्फुरितारुणाधरं
संदसदद्गीर्दधिमन्तभाजनम् छन्दसदद्भेदधिमन्तभाजनम् भित्वानुशास्रोदृशतस्मनारहो
भित्वानुशास्रोदृशतस्मनारहो
भित्वानुशास्रो दृशदस्मनारहो
विद्वानुशास्रो
जघासहयङ्गमन्तरङ्गतः संजातकोपास्फुरितारुणाधरं
संजातकोपास्फुरितारुणाधरं
छन्दसदद्वेदधिमन्तभाजनम् भित्वानुशास्रो दृशदस्मनारहो
भित्वानुशास्रो
जघासहयङ्गमन्तरङ्गतः
जगासहयङ्गमन्तरङ्गतः
संजातकोपास्फुरितारुणाधरं छन्दसदद्वेदधिमन्तभाजनम्
भित्त्वानुशास्रो
दृशदस्मनारहो जघासहयङ्गमन्तरङ्गतः संजातकोपास्फुरितारुणाधरं छन्दसदद्भेदधिमन्तभाजनम्
भित्त्वानुशास्रो
दृशदस्मनारहो जघासहयङ्गमन्तरङ्गतः संजातकोपास्फुरितारुणाधरं छन्दसदद्भेदधिमन्तभाजनम् विद्वानुशास्रो दृशदस्मनारहो जघासहयङ्गमन्तरङ्गतः शब्दान्वयः संजातकोप এই বিভাগে কৃষ্ণ অত্যন্ত ক্রোধ হয়ে স্ফুরিত অরুণাধরম তাঁকর অরুণবর্ণ স্থিত কুষ্ঠাধার সন্দস্য দংশন করি দধি দন্ত দ্বারা দধিমন্ত ভাজন দধিমন্তন পাত্র বিদ্বা ভাঙ্গি মৃষাশ্রু কপটাশ্রু দৃশদস্মনা প্রস্তরখণ্ড দ্বারা রহ নির্জন স্থানরে জঘাস আয়োগ আরম্ভ কলে হয়ঙ্গবম সদ্য প্রস্তুত লভনি অন্তরম ভরবিদ্যে গত প্রবেশ করি শুক্রবার কৃষ্ণ সেতবে অত্যন্ত কৃত হয়ে তাঁকর অরুণবর্ণ ওষ্ঠকু দাঁত দ্বারা দর্শন পূর্বক কপট অশ্রুপাত করে খণ্ডে পথর দ্বারা দধিমন্থন পাত্রকে ভঙ্গ করে ভাঙ্গি দেলে তাপরে সে ঘর ভিতরে পশি নির্জনরে ସଦ୍ୟ ପ୍ରସ୍ତୁତ ଲହୁଣୀ ଖାଇବାକୁ ଆରମ୍ଭ କଲେ ମାଆପୁର କହିଯାଉଛି ଯେ ଶିଶୁ ଯେତେବେଳେ କ୍ରୋଧ ହୁଏ ସେତେବେଳେ ସ୍ୱାଭାବିକ ଭାବରେ ସେ କପଟ ଅଶ୍ରୁ ବିସର୍ଜନ କରି କାନ୍ଦୁଥାଏ କୃଷ୍ଣ ତାହା ହିଁ କରୁଥିଲେ ଏବଂ ତାଙ୍କର ଅରୁଣବର୍ଣ୍ଣ ଅଧର ଦାନ୍ତ ଦ୍ୱାରା ଦଂଶନ କରି ଖଣ୍ଡେ ପଥର ଦ୍ୱାରା ଦଧିମନ୍ଥନ ପାତ୍ରକୁ ଭାଙ୍ଗି ପକାଇଲେ ଏବଂ ତାପରେ ଘର ଭିତରେ ପଶି ସଦ୍ୟ ପ୍ରସ୍ତୁତ ଲହୁଣୀ ଖାଇବାକୁ ଲାଗିଲେ। ଓଁ ବିଷ୍ଣୁପାଦାୟ କୃଷ୍ଣ ପୃଷ୍ଠାୟ ଭୂତଳେ ଶ୍ରୀମତେ ଭକ୍ତିସ୍ୱରୂପାନନ୍ଦ ସ୍ୱାମୀ ନାମନେ ନମଃ ସଦ୍ଭକ୍ତମଣେ ମଣିପୁର ଦୁର୍ବାୟ ପ୍ରଭୁପାଦ ସର୍ବାଣୀ ପ୍ରଚାର ହରିକୃଷ୍ଣ। ଏଇ ଦଶମ ସ୍କନ୍ଦ ନବମ ଅଧ୍ୟାୟ ମା ଯଶୋଦା ରଜ ଦ୍ୱାରା କୃଷ୍ଣଙ୍କୁ ବନ୍ଧନ କରୁଛନ୍ତି। ଏହି ସୌଭାଗ୍ୟକ୍ରମେ ଯେଉଁ ମାସରେ ଏହି ଲୀଳାଟି ହୋଇଥିଲା ସେହି ମାସରେ ମଧ୍ୟ ଆମର ଏହି ଭାଗବତଙ୍କ ଦଶମ ସ୍କନ୍ଦ ପଡ଼ିଲା। ତେଣୁ ଏ ଲୀଳା ଚାଲିଛି ମା ଯଶୋଦା ଯେ ପ୍ରକୃତରେ 5,500 ବର୍ଷ ତଳେ ଭଗବାନଙ୍କର ଏହି ଲୀଳାଟି ହୋଇଥିଲା ତା ନୁହଁ, ବର୍ତ୍ତମାନ ମଧ୍ୟ କେଉଁଠି ନା କେଉଁଠି ଭଗବାନଙ୍କର ଏ ଲୀଳାଟି ଚାଲିଥିବ। ଏ ଯେଉଁ ବର୍ତ୍ତମାନ ଯେଉଁ କଥାଟି ରହିଛି ସଂଜାତ କୋପ ଭଗବାନ କ୍ରୋଧ ଆସିଯାଉଛି, ମା ଛାଡ଼ି ଦେଇ ଯାଇଛନ୍ତି, ଚୁଲିକୁ ଯାଇଛନ୍ତି ଉଠିବା ପାଇଁ ସେ ଯେଉଁ କ୍ଷୀରଟା ଉତ୍ତର ପଡ଼ୁଛି ତାକୁ କାଢ଼ିଦେବା ପାଇଁ, ବର୍ତ୍ତମାନ ମଧ୍ୟ ସେଭଳି ଭାବରେ କେଉଁଠି ସେ ଲୀଳାଟି ହେଉଥିବ, ମା ଛାଡ଼ି ଦେଇ ଚାଲି ଯାଇଥିବେ ଏବଂ ସେ ଯେଉଁ ପୁତ୍ର 2-3 ବର୍ଷର ପୁତ୍ର, ତେଣୁ ତାଙ୍କର କୋଧ ଜାତ ସଂଜାତ କୋପ ଭଗବାନଙ୍କର କ୍ରୋଧ ଆଉ ଆମର କ୍ରୋଧ ଭିତରେ ତଫାତ୍ ହେଉଛି, ଆମର କ୍ରୋଧ ହେଉଛି ତମ ଗୁଣର କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ, ରଜଗୁଣରେ ଆସିଛି କ୍ରୋଧ। ଭଗବତ ଗୀତାରେ ଭଗବାନ କହିଛନ୍ତି ଜଣଙ୍କର କେମିତି କ୍ରୋଧ ଆସୁଛି ଏବଂ କ୍ରୋଧକୁ କେମିତି ଆମେ ନିଜ ବଶରେ ରଖିପାରିବା, ନିଜ ବଶୀଭୂତ କରିପାରିବା। କ୍ରୋଧକୁ କହିବାର ଉଦ୍ଦେଶ୍ୟ ହେଉଛି ତୁମେ କ୍ରୋଧ କରିବ ନାହିଁ, କ୍ରୋଧକୁ ସମ୍ବରଣ କରିବ। ଭଗବାନ ଜ୍ଞାନ ଦେଉଛନ୍ତି ଭଗବତ ଗୀତା 2 ଅଧ୍ୟାୟରେ। ଧାୟତୁ ବିଷୟାନ୍ ପୁଂସ ସଂଘସ୍ତେଷୁ ପ୍ରଜାୟତେ ସଂଘା ସଂଜାୟତେ କାମ କାମାତ୍ କ୍ରୋଧ ବିଜାୟତେ କ୍ରୋଧାତ୍ ଭବତି ସମ୍ମୋହ ସମ୍ମୋହ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂଶାତ୍ ବୁଦ୍ଧିନାଶ ବୁଦ୍ଧିନାଶାତ୍ ପ୍ରଣଶ୍ୟତି। ଚେନ୍ ରିଆକ୍ସନ୍, ଗୋଟାକରେ ଆକ୍ସନ୍ ହେଲା ମାନେ ତା'ର ରିଆକ୍ସନ୍ ଚାଲିବ, ରିଆକ୍ସନ୍ ତା'ପରେ ଅନ୍ତିମରେ ତା'ର ବିନାଶ ହୋଇଯିବ। ଭଗବତ ଗୀତା 2 ଅଧ୍ୟାୟରେ ଭଗବାନ କହିଛନ୍ତି। ଏଇଟାକୁ ଯେଉଁମାନେ ଜାଣିବେ ସେମାନେ ସ୍ଥିତଧି ହୋଇପାରିବେ। 69-72 ଏଇ ଯେଉଁ 18 ଶ୍ଳୋକରେ ଏଇ ଯେଉଁ କୁହାଯାଇଛି, ଏଇ ଶ୍ଳୋକରେ କେଉଁଥିରେ ଅଛି ଟିକେ ଦେଖିଦେବା। ସେ ଯେଉଁ ଅର୍ଜୁନକୁ ପଚାରିଲେ ଭଗବାନ ପଚାରିଲେ ଅର୍ଜୁନ, ପ୍ରଭୁ ଯେଉଁମାନେ ଉନ୍ନତ ସ୍ଥିତିକୁ ଯାଉଛନ୍ତି ତାଙ୍କର ଲକ୍ଷଣ କ'ଣ, ଚିତ୍ତ ପ୍ରଜ୍ଞା ସକା ଭାଷା ଆଦିର ଅଛି ନା କେଉଁଥିରେ ଅଛି ନା ଅଲଗା ଅଛି ବୋଧେ, ହଁ ନାଇଁ ସେଥିରେ ତ ଅଛି ଆଉ ଠିକ୍ କଥା। ଅର୍ଜୁନ ପଚାରିଲେ ପ୍ରଭୁ ଏ ଯେଉଁ ଭକ୍ତି ଯେଉଁମାନେ କରିବେ ଆଚରଣ କରିବେ, ଭକ୍ତି ଆଚରଣ କଲେ ତା'ର ଫଳ କ'ଣ, ଭକ୍ତିରେ ଭଗବାନ କହିଲେ ନା ପ୍ରଥମେ କହିଦେଲେ ଯେ ମୁଁ ତୁମକୁ 2 ଅଧ୍ୟାୟରେ ସାକ୍ଷ୍ୟ ଯୋଗ ବିଷୟରେ କହିଲି, ଏସା ତେ ବିତା ସାଂଖ୍ୟ ବୁଦ୍ଧି ଯୋଗେ ତୁମାନ ଶୁଣ, ବୁଦ୍ଧି ବିଷୟରେ ତୁମକୁ କହୁଛି, ବୁଦ୍ଧି ଯୋଗ ବା ଭକ୍ତି ଯୋଗ ବିଷୟରେ କହୁଛି। ଏ ଭକ୍ତି ଯୋଗ ଏଭଳି କାହାର ନିରୁତ୍ସାହିତ ହେବାର କୌଣସି ଆବଶ୍ୟକତା ନାହିଁ, ଭକ୍ତି ଯୋଗ ଏଭଳି ଭଗବାନ ଭକ୍ତି ଯୋଗ କହିବା ପୂର୍ବରୁ ବହୁତ ଉନ୍ନତ ସ୍ତରର ଅଛି ଭକ୍ତିର, କିନ୍ତୁ ଆମେ ଚିନ୍ତା କରିବା ନାହିଁ ଭକ୍ତି ଯୋଗରେ ଆମେ ଅନ୍ତିମ ସ୍ତରରେ ପହଞ୍ଚି ପାରିଲେ ନାହିଁ ଆମର କ'ଣ ଅବସ୍ଥା ହେବ, ସେଇଥିପାଇଁ କାଳେ ଆମର ସେ ଚିନ୍ତାଧାରା ଆସିବ। ଭଗବାନ ଆରମ୍ଭରୁ ଭକ୍ତି ଯୋଗ ଆରମ୍ଭରୁ କହିଛନ୍ତି ଯେ ନେହା ବିକ୍ରମ ନାଶ୍ୱସ୍ତି ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମପ୍ୟ ଧର୍ମସ୍ୟ ତ୍ରାୟତେ ମତୋ ବ୍ୟହାର। ଅର୍ଜୁନ ଭକ୍ତି ଯୋଗରେ ଜଣେ ଯଦି ସିଦ୍ଧି ପ୍ରାପ୍ତ ନ ହୋଇପାରିଲେ ମଧ୍ୟ ଛାଡ଼, ସିଦ୍ଧି ପ୍ରାପ୍ତ ହୋଇପାରିଲେ କିଛି ଅସୁବିଧା ନାହିଁ, କିଛି ଅଳ୍ପ ଆରମ୍ଭ କରିଛନ୍ତି ସ୍ୱଳ୍ପମପ୍ୟ ଧର୍ମସ୍ୟ, ବହୁତ ଅଳ୍ପ କିଛି ଭକ୍ତି ଯୋଗରେ କରିଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ଶତ୍ରୁ, ଗୋଟିଏ ଥର ଭଗବାନଙ୍କ ନାମ ହେଇତ ବହୁତ ନାମ ହେଇଗଲା, ଗୋଟିଏ ଥର ଭଗବାନଙ୍କ ନାମ ନେଇଛନ୍ତି ତାର କ'ଣ ଫଳ ହେବ, ତେଣୁ ସେଇଟା କହୁଛନ୍ତି ଭଗବାନ ସର୍ବମପ୍ୟସ୍ୟ ଧର୍ମସ୍ୟ ପ୍ରାୟତ ମହତୋ ଭୟା, ଖାଲି ସାମାନ୍ୟ ଭୟ ନୁହଁ ମହତୋ ଭୟା, ସବୁଠୁ ବଡ଼ ଭୟ ହେଉଛି ବହୁତ ଜାଗାରେ ମୃତ୍ୟୁ ଭୟ। ଏବଂ ଭଗବାନ ଭାଗବତରେ ଦେଖାଇଦେଲେ ଅଜାଣ ଚରିତ୍ରରେ ଦେଖାଇଦେଲେ ଅଳ୍ପ ଅଳ୍ପ କିଛି ସେ ଭଗବାନଙ୍କର ସେବା କରିଥିଲେ କିନ୍ତୁ ମୃତ୍ୟୁକୁ ସେ ଜୟ କରିଗଲେ। ତେଣୁ ଏହିଭଳି ଭାବରେ ଭକ୍ତି ଯୋଗ ମାର୍ଗ ବିଷୟରେ ବହୁତ କଥା କହିଲେ ଭଗବାନ। ଅର୍ଜୁନ ପଚାରୁଛନ୍ତି ପ୍ରଭୁ ଆମେ କେମିତି ଜାଣିବା ଯେ ଭକ୍ତ ଜଣେ ଅନ୍ତିମ ସ୍ତରକୁ ଗଲେଣି। ସ୍ଥିତପ୍ରଜ୍ଞ ସେ ତା ଭାଷା ସମାହିତ ସେ କେଶବ ସ୍ଥିତଧି କିମ୍ ପ୍ରଭାସତ କିମ୍ ଆସିତ ବ୍ରଜେତ କିମ୍, ଭକ୍ତର ଲକ୍ଷଣ କ'ଣ, ସେ କେମିତି କଥା କୁହନ୍ତି, କେମିତି ବସନ୍ତି, କେମିତି ଉଠନ୍ତି, କେମିତି ଚାଲନ୍ତି, କେମିତି ସବୁ ପ୍ରକାର ତାଙ୍କ ଲକ୍ଷଣ ଜଣେ ଜାଣିପାରିବେ ପ୍ରକୃତରେ ଭକ୍ତ କି ନାହିଁ। ଭଗବାନ ସେସବୁ ସେଇ କଥା କହିଲା ବେଳେ 69-72 ଶ୍ଲୋକରେ ନା କେତେ 55-72 19 ଶ୍ଲୋକରେ 18 ଶ୍ଲୋକରେ ଭଗବାନ ଏ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏବଂ ଅନ୍ୟ ସ୍ଥାନରେ ମଧ୍ୟ ଭକ୍ତି ବିଷୟରେ କହୁଛନ୍ତି, ଭକ୍ତର ଲକ୍ଷଣ ବିଷୟରେ କୁହାଯାଇଛି, ଚତୁର୍ଦ୍ଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇ ଭଗବାନ କହିବେ। ତେଣୁ ଏହି ପ୍ରସଙ୍ଗରେ ଭଗବାନ କଥା କହୁଛନ୍ତି ଯେ ଜଣେ ଯେତେବେଳେ ଉନ୍ନତ ସ୍ଥିତିକୁ ଯାଉଛନ୍ତି ତାଙ୍କର ଏଭଳି ସ୍ଥିତି ଆସିବ ନାହିଁ। ଆଉ ଭଗବାନ କଥା କ'ଣ କହିବେ, ଭଗବାନଙ୍କ କ୍ରୋଧ ଆସିଲା, ଭଗବାନ କ'ଣ ସେ ସ୍ତରରେ ଅଛନ୍ତି କି? ତେଣୁ କ୍ରୋଧ କେତେ କେମିତି ଆସୁଛି ଭଗବାନ କହୁଛନ୍ତି, ଚେନ୍ ରିଆକ୍ସନ୍ ଗୋଟେ ରହୁଛି। ଯେତେବେଳେ ଆମେ ବିଷୟ ବିଷୟ ଚିନ୍ତା କରୁଛେ ଧାୟତ ବିଶ୍ରାମ ପୁଂସ ସଂଘର୍ଷ ପଜାତି, ଚିନ୍ତା ମନରେ ଧ୍ୟାନ କଲେ ମନଟା ହେଉଛି ସବୁକିଛି ମୂଳ। ତେଣୁ ମନରେ ଯେତେବେଳେ ଆମେ ଚିନ୍ତା କରିଦେଉଛେ, ମନର 3 କାର୍ଯ୍ୟ ରହିଛି, କ'ଣ କ'ଣ ମନରେ ହେଉଛି ଥିଙ୍କିଂ ଫିଲିଂ ଆଣ୍ଡ ୱିଲିଂ, ଚିନ୍ତା କରିବ ଅନୁଭବ କରିବ ଏବଂ ଇଚ୍ଛା କରିବ, ଏ 3 ମନର ଧର୍ମ। ୱିଲିଂ 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 ଥିଙ୍କିଂ ଥିଙ୍କିଂ ଫିଲିଂ ଆଣ୍ଡ ୱିଲିଂ,
ଜ୍ଞାନଶକ୍ତି
ନା ପିଲା ଥିଙ୍କିଂ ମାନେ ଇଚ୍ଛା ଶକ୍ତି, ଫିଲିଂ ଅର୍ଥ ହେଉଛି ଜ୍ଞାନ, ଜ୍ଞାନ ମାନେ ଆମେ କିଛି ଜ୍ଞାନଟା ହେଲା ଆମେ ଅନୁଭବ କଲେ, ୱିଲିଂ ୱିଲିଂ ମାନେ ଇଚ୍ଛା କରୁଛେ ଇଚ୍ଛା ଶକ୍ତି, କ'ଣ କହିବେ ଆପଣ କ୍ରିୟା ୱିଲିଂ ୱିଲିଂଟା ଆମେ ଇଚ୍ଛା କରୁଛେ, ଇଚ୍ଛାଟା କ୍ରିୟାରେ ଯିବ ନାହିଁ, ଥିଙ୍କିଂଟା ଚିନ୍ତା କରୁଛେ। ଆଉ ଆପଣ ତାକୁ ବିଷୟରେ ମେନ୍ ମୁଖ୍ୟ ହେଉଛି ଏଇ 3 ଥିଙ୍କିଂ ଫିଲିଂ ଆଣ୍ଡ ୱିଲିଂ। ତେଣୁ ଏଇ ଜଣେ ଜଣେ ଚିନ୍ତା କରୁଛନ୍ତି ଧାୟିତ ବିଷୟ ତୁଷ ସଂଘର୍ଷ ସେତୁ ସଂଘ ସେଥିରୁ ସଂଘ ଆସୁଛି ମାନେ ଆସକ୍ତି ଆସୁଛି, ଏବଂ ସଂଘା ସଂଘାୟତ କାମ ସେଠୁ ଆମର କାମନା ଆସୁଛି, ଆସକ୍ତିରୁ କାମନାଟା ଆସୁଛି। କାମା କ୍ରୋଧ ବିଜାୟତେ, କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି, କିନ୍ତୁ କାମ ଯେତେବେଳେ ପୂରଣ ହୋଇଯାଉଛି ସେତେବେଳେ ଲୋଭ ଆସିବ। ସେତେବେଳେ କାମାତ୍ କ୍ରୋଧ ବିଜାୟତେ, କ୍ରୋଧା ଭବତି ସମ, କ୍ରୋଧ ଆସିଲେ ଆମ ମୋହ ଆସିଯିବ, ଏବଂ ସମୂହା ସ୍ମୃତି ବିଭ୍ରମ, ଯେତେବେଳେ ଆମର ମୋହ ଆସିଯିବ ସେତେବେଳେ ଆମର ସ୍ମୃତିଟି ନଷ୍ଟ ହୋଇଯିବ, ବିଭ୍ରମ ହୋଇଯିବ। ସ୍ମୃତି ଭ୍ରଂଶରେ କ'ଣ ହେବ ନା ସ୍ମୃତି ଭ୍ରଂଶା ବୁଦ୍ଧି ନାଶ, ବୁଦ୍ଧିଟି ମଧ୍ୟ ନଷ୍ଟ ହୋଇଯିବ, ବୁଦ୍ଧି ନଷ୍ଟ ହେଲେ ବୁଦ୍ଧି ନାଶା ପୁନଃଶକ୍ତି ତାହାର ପତନ ହୋଇଯିବ। ତେଣୁ କହିବାର ଉଦ୍ଦେଶ୍ୟ ଥିଲା ଯେଉଁମାନେ ସ୍ଥିତପ୍ରଜ୍ଞ ଯେଉଁମାନେ ଉନ୍ନତ ସ୍ଥିତିରେ ଯାଇ ପହଞ୍ଚିଛନ୍ତି, ଭକ୍ତିର ଚରମ ସୀମାରେ ପହଞ୍ଚିଛନ୍ତି, ସେମାନେ ଏଭଳି ହୁଅନ୍ତି ନାହିଁ, ତାଙ୍କର କ୍ରୋଧ ଆସେ ନାହିଁ, କ୍ରୋଧରେ ସମୟ ଆସେ ନାହିଁ, ସମୟରୁ ମୋହ ବୁଦ୍ଧି ବଂଶ ହୁଏ ନାହିଁ, ଏସବୁ ଅବସ୍ଥା ଆସେ ନାହିଁ। ଆଉ ଭଗବାନ କେମିତି କ୍ରୋଧ ଆସିବ, ସଂଜାତ କୋପ ଭଗବାନ କ୍ରୋଧ ଆସିଗଲା, ତେଣୁ ଭଗବାନଙ୍କର ଯେଉଁ କ୍ରୋଧ ଇଏ ହେଉଛି ଟ୍ରାନ୍ସେଣ୍ଡେଣ୍ଟାଲ, ଇଏ ଭୌତିକ କ୍ରୋଧ ନୁହେଁ, ରଜଗୁଣରୁ ଉତ୍ପନ୍ନ ନୁହେଁ କ୍ରୋଧ, ହେଉଛି ଟ୍ରାନ୍ସେଣ୍ଡେଣ୍ଟ, ଯେମିତି ଭଗବାନ ବିଷ୍ଣୁଦେବଙ୍କ କ୍ରୋଧ ଆସିଲା ତାଙ୍କର ଭକ୍ତକୁ ରକ୍ଷା କରିବା ପାଇଁ ସେ କ୍ରୋଧ ପ୍ରକାଶ କରୁଛନ୍ତି। ଏବଂ ଭଗବାନ ନୃସିଂହଦେବଙ୍କର ଯେଉଁ କ୍ରୋଧ ବିବାହ ସ୍ମରଣ, ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବଙ୍କୁ ପ୍ରାର୍ଥନା କରୁଛନ୍ତି, କ୍ରୋଧ ଶାନ୍ତ ହେଉନି ଭଗବାନଙ୍କର, ଏମିତିକି ତାଙ୍କର ପତ୍ନୀ ମଧ୍ୟ ଭୟ କରିଯାଉଛନ୍ତି, ଲକ୍ଷ୍ମୀ ଦେବୀ ମଧ୍ୟ ଭୟ କରିଯାଉଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ପ୍ରହ୍ଲାଦ ମହାରାଜଙ୍କୁ ପଠାଇଲେ, ପ୍ରହ୍ଲାଦ ମହାରାଜ ବହୁତ ସ୍ତୁତି କରିଛନ୍ତି, ସେଇଥିରେ ନୃସିଂହଦେବ ଚିନ୍ତା କରୁଛନ୍ତି ଯେ ମୁଁ ତୁମର କ୍ରୋଧ ପ୍ରକାଶ କଲି ଆଉ ତୁମର ପିତାଙ୍କୁ ହତ୍ୟା କଲି, ତେଣୁ ସାଧୁ ଲୋକମାନେ କ'ଣ କହିବେ, ଚିନ୍ତା କରିବେ। ତେଣୁ ଭଗବାନ କହିବା ଦରକାର ନାହିଁ, ଭଗବାନଙ୍କ ଭାବ ଭକ୍ତ ବୁଝନ୍ତି, ଭକ୍ତଙ୍କର ଭାବ ଭଗବାନ ବୁଝନ୍ତି। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି, ପ୍ରଭୁ ଯଛ ମନ୍ୟୁ ଅସୁର ତ୍ୱୟାଦ୍ୟ ଅସୁର ହତ ତ୍ୱୟାଦ୍ୟ, ପ୍ରଭୁ ଆପଣଙ୍କ କ୍ରୋଧକୁ ଯଛ ମାନେ ସଂଯମ କରନ୍ତୁ, କ୍ରୋଧକୁ ନା ମୁଁ ତୁମର ପିତା ହତ୍ୟା କରି ସାଧୁମାନେ ସବୁ ମୋତେ ନିନ୍ଦା କରିବେ, ନା ନା ପ୍ରଭୁ ମୋଦତେ ସାଧୁରପି ନିଶ୍ଚିକ ସର୍ପ ହତ୍ୟା, ମୋଦ ସାଧୁରପି ଅନ୍ୟମାନଙ୍କ ତ ଛାଡ଼ନ୍ତି, ଯେଉଁମାନେ ସାଧୁ ସେମାନେ ମଧ୍ୟ ଆନନ୍ଦିତ ହୁଅନ୍ତି। ମୋଦତେ ସାଧୁରପି ନିଶ୍ଚିକ ସର୍ପ ହତ୍ୟା, ଯେତେବେଳେ ଗୋଟେ କେପଡ଼ା ବିଛାକୁ ମାରିଦିଆଯାଏ ବା ସର୍ପକୁ ମରାଯାଏ, ତାହେଲେ ସେତେବେଳେ ସାଧୁମାନେ ମଧ୍ୟ ମୋଦତେ ଆନନ୍ଦିତ ହୁଅନ୍ତି। ତେଣୁ ପ୍ରଭୁପାଦଙ୍କର ଜୀବନରେ ଆପଣ ଦେଖିବେ ଏଇ ଘଟଣାଟି ହେଇଥିଲା। ପ୍ରଭୁପାଦ ଯେତେବେଳେ ଯାଇଥିଲେ କାଲକାଟା ଓଲଟ ଡଙ୍ଗା, ଆମର ସେ ତାଙ୍କର ବୋଧେ ପ୍ରଭୁପାଦଙ୍କ ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଆଶ୍ରମ, ସେଇଥିରେ ଯାଇଥିଲା ବେଳେ ଗୋଟେ ସାପଟା ଆସିଗଲା। ତେଣୁ ସାଧୁ ସାପକୁ ମାରିବେ କି ନାହିଁ, ବୋ ହା ହାଲା ସବୁ ହେଇଗଲା। ପ୍ରଭୁ ମହାରାଜ ଥିଲେ ଉପରେ, ସେ ଆସିଲେ ବାରଣ୍ଡାକୁ ଦେଖିଲେ କ'ଣ ହେଲା, କିଲିଟ ହତ୍ୟା କର ତାକୁ। ତେଣୁ ପ୍ରଭୁପାଦ ମହାରାଜ ନୂଆ ନୂଆ ଯାଉଥିଲେ, ସେ କେବେ ଜଣେ ସାଧୁ ହେଇକିରି ଏଭଳି ଭାବରେ କହିଲେ କିଲିଟ, କିନ୍ତୁ ଯେତେବେଳେ ଏଇ ଶ୍ଳୋକଟି ଦେଖିଲେ ଦେଖିଲେ ସାଧୁର ବ୍ୟବହାର କେବଳ ଶାସ୍ତ୍ର ସମ୍ମତ, କୌଣସି ଶାସ୍ତ୍ର ବହିର୍ଭୂତ କଥା ନାହିଁ ସେଥିରେ। ତେଣୁ ଏହି ଶ୍ଳୋକଟି ଅଛନ୍ତି ଭାଗବତ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ପ୍ରହ୍ଲାଦ ସ୍ତୁତି କରୁଛନ୍ତି, ଯଛ ମନ୍ୟୁ ଅସୁର ହସ୍ତ ତ୍ୱୟାଦ୍ୟ, ପ୍ରଭୁ ଆପଣଙ୍କ କ୍ରୋଧକୁ ସମ୍ବରଣ କରନ୍ତୁ, ନା ସାଧୁମାନେ ମୋତେ ନିନ୍ଦା କରେ, ନା ମୋଦତେ ସାଧୁର କି ନିଶ୍ଚିକ ସର୍ପ ହତ୍ୟା, ଅନ୍ୟମାନଙ୍କ କଥା କ'ଣ କହିବା, ସାଧୁମାନେ ମଧ୍ୟ ସେମାନେ ଆନନ୍ଦିତ ହେଇଯାଆନ୍ତି ନିଶ୍ଚିକ ସର୍ପ ହତ୍ୟାରେ। ମୋର ଅସୁର ଜଣେ ମୋର ପିତା ଜଣେ ଅସୁର ଥିଲେ ସର୍ପ ଭଳି, ତେଣୁ ତାଙ୍କର ହତ୍ୟାରେ ଆପଣଙ୍କୁ ହତ୍ୟା କଲେ ସମସ୍ତେ ଆନନ୍ଦିତ ହେଇଛନ୍ତି, ଏବଂ ଖାଲି ଆନନ୍ଦିତ ହେଇଛନ୍ତି ଲୋକାଂଶ ନିର୍ବୃତ୍ତା ପ୍ରତିଯନ୍ତି ସର୍ବେ, ସମସ୍ତେ ଆନନ୍ଦିତ ହେବା ପାଇଁ ଅପେକ୍ଷା କରିଛନ୍ତି। ରୂପମ ନୃସିଂହ ବିବାହ ଜନା ସ୍ମରନ୍ତି, ପ୍ରଭୁ ଆପଣଙ୍କର ଯେଉଁ କ୍ରୋଧ ରୂପ, ଏହି ରୂପକୁ ରୂପମ ବିବାହ ରୂପମ ନୃସିଂହ, ପ୍ରଭୁ ଆପଣଙ୍କର ଯେଉଁ କ୍ରୋଧ ମୂର୍ତ୍ତି ଜୟ ଅଛନ୍ତି ନୃସିଂହ ରୂପମ ନୃସିଂହ ବିବାହ, ଯେଉଁମାନେ ଯେତେବେଳେ ଭୟରେ ବ୍ୟତିବ୍ୟସ୍ତ ହେଇଯାଉଥିବେ ଏ ଭୟରୁ ମୁକ୍ତ ହେବା ପାଇଁ ବିବାହ ଜନା ସ୍ମରନ୍ତି, ସମସ୍ତେ ସ୍ମରଣ କରିବେ ଆପଣଙ୍କ ରୂପକୁ। ବିପଦରେ ପଡ଼ିଲେ ଆପଣ କେଉଁ ରୂପ ଦେଖିବେ, ଆଉ ଆପଣଙ୍କର ସୁନ୍ଦର ରୂପ ସ୍ମରଣ କରିବେ ନାହିଁ, ଆପଣ ସବୁ ବିକଟାଳ ରୂପ ଧାରଣ କରିଛନ୍ତି, ସେହି ରୂପକୁ ସ୍ମରଣ କରିବେ ପ୍ରଭୁ, ବିବାହ ଜନା ସ୍ମରନ୍ତି। ତେଣୁ ମାୟାପୁରରେ ନୃସିଂହ ଆଳତି ବେଳେ ଏହି କଥାଟି କୁହାଯାଏ, ଏହି ନୃସିଂହ ମନ୍ତ୍ରଟି ଗାନ କରାଯାଏ, ପ୍ରଥମେ ଏଇଟାକୁ କୁହାଯାଏ ଯେ ଜୟ ନିସିଂହ ଶ୍ରୀ ନିସିଂହ ଜୟ 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 ଶ୍ରୀ ନିସିଂହ ଉଗ୍ରଂ ବୀରଂ ମହାବିଷ୍ଣୁ ଜ୍ୱଳନ୍ତଂ ସର୍ବତୋମୁଖଂ ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୁର୍ମୃତ୍ୟୁର୍ନମାମ୍ୟହଂ ଶ୍ରୀ ନିସିଂହ ଜୟ ନିସିଂହ ଜୟ 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 ଶ୍ରୀ ନିସିଂହ ପ୍ରହ୍ଲାଦେଶ ଜୟ ପଦ୍ମ ମୁଖ ପଦ୍ମ ଭୃଙ୍ଗ। କେଉଁ ଶାସ୍ତ୍ର ଅଛନ୍ତି ଏଇଟାକୁ ପାଠ କରାଯାଏ, ନୃସିଂହ ପୁରାଣ ଥାଇପାରେ, ନୃସିଂହ ପୁରାଣରୁ ଲାଷ୍ଟ ଯେଉଁ ଦୁଇ ପଦ ସେଇଟାକୁ ମହାପ୍ରଭୁ ଏଇଟା ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରିଛନ୍ତି। ତେଣୁ ଯେଉଁମାନେ ନୃସିଂହ ଭଗବାନଙ୍କର ଯେଉଁ ବିପଦ ପଡ଼ିଲେ, ଯଦି ପ୍ରଭୁପାଦ ମହାରାଜ ତାଙ୍କର ଶରୀର ଅସୁସ୍ଥ ହେଲା ସେହି ସମୟରେ ସେ ଏଇଟାକୁ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ ଅମରେଶ କନ୍ଦରେ, ତେଣୁ ସେ କହିଲେ ତେଣୁ ନୃସିଂହ ବନ୍ଦନା ବୋଲ, ସେଦିନଠୁ ନୃସିଂହ ବନ୍ଦନା ଆମେ ଚାଲୁ, ସବୁଦିନେ ପୂଜା ସରିଲା ପରେ ଆମେ ନୃସିଂହ ବନ୍ଦନା କରୁଛେ ସକାଳେ ଖରାବେଳେ ସନ୍ଧ୍ୟାବେଳେ ସବୁବେଳେ। ତେଣୁ ଏ ନୃସିଂହଦେବଙ୍କର ଯେଉଁ କ୍ରୋଧ, ଏ ହେଉଛି ଭଗବାନ, ଏ ଯେଉଁ ଭଗବାନ କ୍ରୋଧ କରି ହତ୍ୟା କରିଦେଲେ ନା ନା ତାଙ୍କ ପ୍ରତି କୃପା କରିଛନ୍ତି। ପ୍ରହ୍ଲାଦ ମହାରାଜ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋର ପିତା ଜାଣିନଥିଲେ ଆପଣଙ୍କ ପ୍ରତି, ଆପଣଙ୍କ ପ୍ରତି ଅସୁୟା କରୁଥିଲେ, ଈର୍ଷା କରୁଥିଲେ, ଆପଣ ଶତ୍ରୁ ବୋଲି ଭାବୁଥିଲେ, ତାଙ୍କୁ କ୍ଷମା କରନ୍ତୁ। ଆପଣ ତାକୁ ଯେତେବେଳେ ସ୍ପର୍ଶ କରିଦେଇଛନ୍ତି ସେ ପବିତ୍ର ହେଇଯାଇଛନ୍ତି ମୁଁ ଜାଣିଛି, କିନ୍ତୁ ତଥାପି ଆପଣ ତାକୁ କ୍ଷମା କରନ୍ତୁ। ପ୍ରହ୍ଲାଦ ବତ୍ସ ପ୍ରହ୍ଲାଦ ଭଦ୍ରଂ ତେ, ତୁମର ମଙ୍ଗଳ ହଉ। ତୁମର ପିତା କଥା କ'ଣ କହୁଛନ୍ତି କହୁଛ? ତ୍ରିଶତବି ପିତା ପୁତ, ତୁମର ଏକୋଇଶ ଥରି ପୁରୁଷ ପବିତ୍ର ହେଇଯାଇଛନ୍ତି ଖାଲି ତୁମର ପିତା କ'ଣ? ପିତୃ ବି ସହତେ ନଭ, ତାଙ୍କର ପିତା ତାଙ୍କର ପିତା ଏମିତି ଏକୋଇଶ ପୁରୁଷ ସମସ୍ତେ ଅନଭ, ସମସ୍ତେ ପାପରୁ ମୁକ୍ତ ହେଇଯାଇଛନ୍ତି। କାହିଁକି ନା ପ୍ରଭୁ କେମିତି ହେଲା ନା ସାଧସ୍ୟ କୂଳେ ଯାହାତ, ତୁମ ଭଳି ସାଧୁ ତାଙ୍କର କୂଳରେ ଯାହାତ ହେଇଛନ୍ତି, ସାଧସ୍ୟ କୂଳେ ଯାହାତ ଭଗବାନ ନାହିଁ କୂଳପା, ତୁମେ କୂଳକୁ ପବିତ୍ର କରିଦେବ ଭଗବାନ ତୁମେ। ତେଣୁ ଯେଉଁମାନଙ୍କର ଗୃହରେ ଜଣେ ସାଧୁ ହେଉଛନ୍ତି ମାନେ ତାଙ୍କର ପିତୃପୁରୁଷମାନେ ସମସ୍ତେ ଉଦ୍ଧାର ପାଇକି ଯାଉଛନ୍ତି, ଏଭଳି ଭଗବାନ କ୍ରୋଧ। ତେଣୁ ଭଗବାନ ଯେ ଯେଉଁ କ୍ରୋଧ ଆସୁଛି ଏ ବାଲ୍ୟଲୀଳାରେ, ଏ ହେଉଛି ଧନ ମର୍ତ୍ତ୍ୟଲୋ କୈକଂ ସ୍ୱ ଯୁଗଂ, ଭଗବାନ ଯେ ଯେଉଁ ବିଳାସ କରିଛନ୍ତି ଏ ମର୍ତ୍ତ୍ୟବାସୀମାନଙ୍କୁ ଆନନ୍ଦ ଦେବା ପାଇଁ କରିଛନ୍ତି। ଆମେ ଭଗବାନଙ୍କର ଯେଉଁ ବୃନ୍ଦା ମାନେ ଚିତ୍ ଜଗତ ଯେଉଁ ଲୀଳାକୁ ଆମେ ବୁଝିପାରିବା ନାହିଁ, ଆମେ ସବୁବେଳେ ଦ୍ୱୈତ ରିଲେଟିଭ ଜିନିଷ ସବୁ ବୁଝିବା, ଆବସୋଲ୍ୟୁଟ୍ ଜିନିଷ ବୁଝିପାରିବା ନାହିଁ, ଏତେ ସହଜ ନୁହଁ। ଯେଉଁମାନେ ସେ ସ୍ତରକୁ ଗଲାଣି ଆବସୋଲ୍ୟୁଟ୍ ସ୍ତର କେତେବେଳେ ଆପଣ ଯିବେ? ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା, ଇନ୍ଦ୍ରିୟାଣି ପରାଣ୍ୟାହୁ ଇନ୍ଦ୍ରିୟେଭ୍ୟୁ ପରମ ମନଃ ମନସ୍ତୁ ପରା ବୁଦ୍ଧି ଯୋ ବୁଦ୍ଧି ପ୍ରତସ୍ତୁ ସ। ଭଗବତ ଗୀତାରେ କାହିଁକି ଏତେ ଭାଷ୍ୟ ରହିଛି ନା? ସେମାନେ ସେ ସ୍ତରକୁ ଯାଇନାହାନ୍ତି, ଆତ୍ମା ସ୍ତରକୁ ଯାଇନାହାନ୍ତି। ଆତ୍ମା ସ୍ତର ହେଉଛି କେଉଁଠି ନା? ସମସ୍ତେ ଇନ୍ଦ୍ରିୟ ସ୍ତରରେ ଅଛନ୍ତି, ଶରୀର ଚେତନାରେ ଅଛନ୍ତି ସେମାନେ। ଆର ଉର୍ଦ୍ଧ୍ୱରେ ମନ, ଯେଉଁମାନେ ମନନଶୀଳ ମୁନି ଏମାନେ ଏଇ ଶରୀର ଚେତନାରୁ ଉର୍ଦ୍ଧ୍ୱକୁ ଯାଇଛନ୍ତି, ମନରେ ଚିନ୍ତା କରୁଛନ୍ତି। ଏବଂ ମନରେ ଉର୍ଦ୍ଧ୍ୱରେ ମନସ୍ତୁ ପରା ବୁଦ୍ଧି, ମନର ଉର୍ଦ୍ଧ୍ୱରେ ହେଉଛି ବୁଦ୍ଧି, ଏବଂ ବୁଦ୍ଧିର ଉର୍ଦ୍ଧ୍ୱରେ ଯେଉଁ ବୁଦ୍ଧି ପ୍ରତସ୍ତୁ ସ, ବୁଦ୍ଧିରେ ଉର୍ଦ୍ଧ୍ୱରେ ମଧ୍ୟ ରହିଛି ଅହଂକାର, ଏବଂ ଅହଂକାର ଉର୍ଦ୍ଧ୍ୱରେ ହେଉଛି ତମେ, ଅହଂକାର ଉର୍ଦ୍ଧ୍ୱରେ ହେଉଛି ଆତ୍ମା। ତେଣୁ ଏଇ ଯେଉଁ ଆତ୍ମା ସ୍ତରକୁ ଯେଉଁମାନେ ଗଲେଣି ସେମାନେ ଏଇ ଭଗବତ ଗୀତା ବା ପରମାର୍ଥ ଜ୍ଞାନ ବୁଝିପାରିବେ। ଆତ୍ମା ସ୍ତରକୁ ଯେଉଁମାନେ ଯାଇପାରୁନାହାନ୍ତି ସେମାନେ ସବୁ ମନ କଳ୍ପନା କରିକି କହିବେ ନା ଏଇଟା ଏମିତି ସେଇଟା ସେମିତି, ସୂର୍ଯ୍ୟ ଲୋକରେ ଗଲେ କେମିତି ଯିବ ଜଣେ ଯିବ, ସେ ତ ଯିବା ପୂର୍ବରୁ ପଡ଼ିକି ମରିଯିବ, ହନୁମାନ ଯାଇଥିଲେ କେମିତି ଯାଇଥିଲେ, ଗୋଟେ କାଳ୍ପନିକ ଜିନିଷ, ସେଇଥିପାଇଁ ମାଇଥୋଲୋଜି ବୋଲି କୁହାଯାଉଛି, ଏସବୁ କଳ୍ପନା ଜିନିଷ। କିନ୍ତୁ ପ୍ରଭୁପାଦ ମହାରାଜ ତାକୁ ନ୍ୟାୟିକ ଭାବରେ ବୁଝେଇ ଦେଇଛନ୍ତି, ନ୍ୟାୟ ଭାବରେ। କ'ଣ ନା ସେ କହୁଛନ୍ତି ଏଇ ଯେଉଁ ଆମ ଶରୀର ଖାଲି ମନୁଷ୍ୟ ଶରୀର ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ଯେତେ ଶରୀର ଅଛି ସମସ୍ତଙ୍କର ଏଇ ପାଞ୍ଚଟି ବସ୍ତୁରେ ତିଆରି ହୋଇଛି ଶରୀର, ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ। ଯାହାର ଭୂମିର ପରିମାଣ ଅଧିକା ଅଛି ସେ ଭୂମିରେ ରହିବେ, ଯାହାର ଜଳର ପରିମାଣ ଅଧିକା ସେ ଜଳରେ ରହିବେ, ଯାହାର ବାୟୁର ପରିମାଣ ଆକାଶ ସେ ବାୟୁରେ ରହିବେ, ଏଭଳି ଭାବେ ସେ ବୁଝେଇ ଦେଇଛନ୍ତି। ସବୁଠି ଆମେ ଦେଖୁଛେ ନା ଜୀବ ଅଛନ୍ତି, ତାହେଲେ ଅଗ୍ନିରେ କାହିଁକି ନ ରହିବେ? ଅଗ୍ନି ବୈଜ୍ଞାନିକ ଭାବେ ମଧ୍ୟ ପ୍ରପଦ ଭାବେ ବୈଜ୍ଞାନିକମାନେ ମଧ୍ୟ ଏଇଟାକୁ ବାହାର କରିଛନ୍ତି, ଅଗ୍ନି ପୋକ ବୋଲି ଗୋଟେ ଅଛି, ଅଗ୍ନିରେ ରହୁଛି ସେଇଟା। ତେଣୁ ଏଇ ଯେଉଁମାନଙ୍କର ଶରୀରରେ ଅଗ୍ନିର ପରିମାଣ ଅଗ୍ନିଦେବ ଅଗ୍ନି ପରିମାଣ ଅଧିକା ଅଛି ସେମାନେ ଅଗ୍ନିରେ ରହିବେ, ତାଙ୍କ ଅସୁବିଧା କ'ଣ ଅଛି? ସୂର୍ଯ୍ୟ ଯେଉଁ ଲୋକରେ ସୂର୍ଯ୍ୟଦେବ ବ୍ୟବସାନ ରହିଛନ୍ତି ତାଙ୍କର ଅଗ୍ନି ପରିମାଣ, ବସୁମାନ ପାର୍ବସ୍ତାସ୍ନି, ପାର୍ବ ହେଉଛନ୍ତି ଅଗ୍ନି, ବସୁମାନ ହେଉଛନ୍ତି ଅଗ୍ନିମାନ ଭିତରେ ସେମାନେ ମୁଖ୍ୟ ପାର୍ବସ୍ତାସ୍ନି, ତେଣୁ ସିଏ ହେଉଛନ୍ତି ବସୁମାନ ଯେ ଅଗ୍ନି ପାବକ, ତେଣୁ ସିଏ ହେଉଛନ୍ତି ଭଗବାନଙ୍କ ବିଭୂତି, ଭଗବାନ ମୁଖକୁ ଅଗ୍ନି ବୋଲି କୁହାଯାଉଛି। ଯଦାଦିତ୍ୟ ଗତମ ତେଜୋ ଜଗତ ଭାସତି କ୍ଷୀଳମ ଯଚନ୍ଦ୍ରମସି ଚାଗ୍ନ ତତ୍ୟଜ ବିଦିମାମକମ୍। ଆଦିତ୍ୟ ଭଗବାନଙ୍କର କ'ଣ? ଭଗବାନଙ୍କର ଶକ୍ତି ବା ପ୍ରକାଶ। ଯଦାଦିତ୍ୟ ଗତମ ତେଜୋ ତାଙ୍କର ତେଜ ରହିଛି, ଜଗତ ଭାସତି କ୍ଷୀଳମ ଜଗତ ସେଇଥିରେ ତିଷ୍ଠିକି ରହୁଛି, ଯଚନ୍ଦ୍ରମସି ଚାଗ୍ନ ଚନ୍ଦ୍ର ଏବଂ ଯେଉଁ ଅଗ୍ନି ରହିଛି ତାର ତତ୍ୟଜ ବିଦିମାମକମ୍ ତାର ତେଜ ହେଉଛି ମୁଁ। ତେଣୁ ଭଗବାନଙ୍କର ଯେଉଁ ରହିଛି ଆମର ଯେଉଁ ଶରୀର ରହିଛି ଏ ଶରୀର ଚେତନାରେ ସମସ୍ତେ ରହିଛନ୍ତି। ଆର ଉର୍ଦ୍ଧ୍ୱ ଚେତନା ଗଲେ ଇନ୍ଦ୍ରିୟ ଶରୀରଠୁ ସ୍ଥୂଳ ଶରୀରଠାରୁ ଇନ୍ଦ୍ରିୟମାନେ ବହୁତ ଆଉ ଟିକେ ଉନ୍ନତ ସ୍ତରର, ଇନ୍ଦ୍ରିୟଠାରୁ ମନ ଆହୁରି ଉନ୍ନତ, ମନରୁ ବୁଦ୍ଧି ଆହୁରି ଉନ୍ନତ, ବୁଦ୍ଧିରୁ ଆତ୍ମା ଅହଙ୍କାର ଆହୁରି ଉନ୍ନତ ଅହଙ୍କାର ହେଉଛି ଉତ୍ତର ସ୍ତରକୁ ଗଲେ ଆତ୍ମା, ଏହି ସ୍ତରକୁ ଯେଉଁମାନେ ଯିବେ ସେମାନେ ଏ ପରମାତ୍ମା ଜ୍ଞାନକୁ ବୁଝିପାରିବେ, ମାନେ ପରମାର୍ଥିକ ଜ୍ଞାନକୁ ବୁଝିପାରିବେ। ତେଣୁକରି ଭଗବାନ କହିଲେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ଯେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ, ଆମର ନିଜର ବୁଦ୍ଧି ବଳରେ ନିଜର ଜ୍ଞାନ ବଳରେ ଆମେ ବୁଝିପାରିବା ନାହିଁ, ପରମାର୍ଥିକ ଜ୍ଞାନକୁ ବୁଝିପାରିବା ନାହିଁ। କାରଣ ହେଉଛି ଆବସୋଲ୍ୟୁଟ୍ ନଲେଜ୍, ହେଉଛି ଅଦ୍ୱୈତ ଜ୍ଞାନ। ଆମର ବୌଦ୍ଧିକ ଜଗତରେ ସବୁ ହେଉଛି ଦ୍ୱୈତ ଜ୍ଞାନ, ରିଲେଟିଭ୍ ନଲେଜ୍ ଏଇଟା। ତେଣୁ ଏଇ ଦ୍ୱୈତ ଜ୍ଞାନ ମାଧ୍ୟମରେ ଆମେ ଅଦ୍ୱୈତ ଜ୍ଞାନକୁ ବୁଝିପାରିବା ନାହିଁ। ତେଣୁ ଯେଉଁମାନେ ସେ ଅଦ୍ୱୈତ ଜ୍ଞାନକୁ ବୁଝିଛନ୍ତି ତାଙ୍କ ପାଖକୁ ଯାଇ ତାଙ୍କ ପାଖରେ ବିନୀତ ହୋଇକରି ଶରଣାପନ୍ନ ହେଲେ ଆମେ ବୁଝିପାରିବା। ତାଙ୍କ ପାଖକୁ ଯାଇକି ଯଦି ଆମେ ଚ୍ୟାଲେଞ୍ଜ କରିବା ଆମେ ବୁଝିପାରିବା ନାହିଁ। ଏ ବହୁତ ସୂକ୍ଷ୍ମ ଜିନିଷ ରହିଛି ନା ସବୁ। ତେଣୁ ଇଏ ଯେଉଁ ଆତ୍ମାସ୍ତ୍ରକୁ ଯେଉଁମାନେ ଯାଇନାହାନ୍ତି ସେମାନେ ବୁଝିପାରିବେ ନାହିଁ ଏସବୁ ଜିନିଷ। ତେଣୁ ଭଗବାନ ହେଉଛନ୍ତି ଆତ୍ମାସ୍ତରର କଥା, ପରମାତ୍ମା ସ୍ତରର କଥା, ତା ଉର୍ଦ୍ଧ୍ୱରେ ଭଗବତ ସ୍ତର ବ୍ରହ୍ମ, ତା ଉପରେ ପରମାତ୍ମା, ତା ଉପରେ ଭଗବାନ। ତେଣୁ ଭଗବାନଙ୍କର ଲୀଳା ଆମେ ବୁଝିବା ପାଇଁ ଭଗବାନ ସେଭଳି ଭାବରେ କରନ୍ତି, ବ୍ୟବସ୍ଥା କରନ୍ତି। ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଉଦ୍ଧବ ଏକଥା କହୁଛନ୍ତି ପିତୃଙ୍କୁ, ଜଣେ ମର୍ତ୍ତ୍ୟଲୋପୈକଂ ସୋ ଯୋଗଂ, ଭଗବାନ ଯେଉଁ ରୂପ ଗ୍ରହଣ କରନ୍ତି ଯୋଗମାୟା ଦ୍ୱାରା ସେ ଗ୍ରହଣ କରନ୍ତି। ମର୍ତ୍ତ୍ୟଲୋପ ମର୍ତ୍ତ୍ୟଲୀଳାର ଉପଯୁକ୍ତ ଲୀଳା, ମର୍ତ୍ତ୍ୟବାସୀମାନେ ବୁଝିଲା ଭଳି, ନହେଲେ ବୁଝିପାରିବେ ନାହିଁ ନା। ଆବସୋଲ୍ୟୁଟ୍ ଜିନିଷକୁ ସେମାନେ ବୁଝିପାରିବେ ନାହିଁ, କାରଣ ସେମାନେ ରିଲେଟିଭ୍ ସ୍ତରରେ ଅଛନ୍ତି, ଆବସୋଲ୍ୟୁଟ୍ ଜିନିଷକୁ ବୁଝିପାରିବେ ନାହିଁ। ସେମାନଙ୍କୁ ବୁଝିବା ପାଇଁ ସେମାନଙ୍କ ଚକ୍ଷୁରେ ଦୃଷ୍ଟିଗତ ଅଥ ଶ୍ରୀକୃଷ୍ଣ ନାମାଦି ନ ଭବଦ୍ରାୟଣ ଇନ୍ଦ୍ରିୟ ସେବନ୍ମୁଖୀ ଜୀବାଦ ସ୍ୱୟଂବ ସ୍ମୃତି ଅଧ। ସେଥିପାଇଁ ଆମର ଭକ୍ତି ଶ୍ୟାମ ସୁନ୍ଦରେ ପ୍ରଭୁ ତ ଆମର କହୁଛନ୍ତି ଭକ୍ତିର ସବୁ ସିନ୍ଧୁ ଯେତେଦିନ କହିବେ, ତାପରେ ଆମେ ଭକ୍ତିର ସବୁ ସିନ୍ଧୁ ଉପରେ ଗୋଟେ କହିବା ସଂକ୍ଷେପରେ ବର୍ଣ୍ଣନା କରିଦେବା। ସଂକ୍ଷେପରେ ବର୍ଣ୍ଣନା କଲେ ଆମେ ଭକ୍ତି ସବୁ ଗୋଟେ ଆଇଡ଼ିଆ ହେଇଯିବ କ'ଣ କ'ଣ ଜିନିଷ ସବୁ ରହିଛି। ତାପରେ ଆମେ ସବୁଦିନ ପାଠ କରୁଛେ, ଆସ୍ତେ ଆସ୍ତେ ଗୋଟେ ଗୋଟେ ଉପରେ ଜାଣିବା। ତେଣୁ ଏଇ ଯେଉଁ ଆମର ଯେଉଁ ଭୌତିକ ଇନ୍ଦ୍ରିୟ ମାଧ୍ୟମରେ ଆମେ ପରମାର୍ଥିକ ଜିନିଷ ବା ଭୌତିକ ଜିନିଷର ଉର୍ଦ୍ଧ୍ୱ ଜିନିଷକୁ ଆମେ ବୁଝିପାରିବା ନାହିଁ, କିନ୍ତୁ ସେଇ ମାଧ୍ୟମରେ ଯଦି ତାଙ୍କୁ ସେବାରେ ନିଯୁକ୍ତ ହେବା ସେଇ ଇନ୍ଦ୍ରିୟ ଗୁଡ଼ିକ ଯେଉଁ ଭୌତିକ ଇନ୍ଦ୍ରିୟ ରହିଛି, ଭୌତିକ ଏବଂ ମାନେ ସ୍ପିରିଚୁଆଲ ମ୍ୟାଟେରିଆଲ ମାନେ ସ୍ପିରିଚୁଆଲ, ଏଇଟା ଆମ ପାଇଁ, ଭଗବାନ ପାଇଁ କିଛି ମ୍ୟାଟେରିଆଲ କି ସ୍ପିରିଚୁଆଲ ନାହିଁ। ଆମେ ଯେଉଁ ପ୍ରଶ୍ନ ପଚାରିଥିଲେ ଭଗବାନ ପାଇଁ କିଛି ମ୍ୟାଟେରିଆଲ ନାହିଁ କି ସ୍ପିରିଚୁଆଲ ନାହିଁ, ଭଗବାନ ପାଇଁ ଏନର୍ଜି, ଉଦାହରଣ ଇଲେକ୍ଟ୍ରିକ, ଇଲେକ୍ଟ୍ରିକ ଏନର୍ଜି ରହିଛି, ସେଇ ଇଲେକ୍ଟ୍ରିକ ଏନର୍ଜିରେ ଆମେ ଫ୍ରିଜ୍ ଥଣ୍ଡା ହେଉଛେ, ସେଇ ଇଲେକ୍ଟ୍ରିକ ଏନର୍ଜିରେ ଗରମ ହେଉଛି, ଥଣ୍ଡା ଏବଂ ଗରମ ଭିତରେ ବହୁତ ତଫାତ ରହିଛି, ଆକାଶ ପାତ୍ର ତଫାତ ରହିଛି, କିନ୍ତୁ ଏନର୍ଜି ସମାନ। ସେଇଟାକୁ ମ୍ୟାନିପୁଲେଟ୍ କଲେ ଆମେ ଥଣ୍ଡା ହୋଇପାରିବୁ, ସେଇଟା ମ୍ୟାନିପୁଲେଟ୍ କଲେ ଗରମ ହୋଇପାରିବ। ଏ ଭଗବାନ ପାଇଁ କୌଣସି ତାଙ୍କର ନାହିଁ, ଏଇଟା ମୋର ନିଚ, ଏଇଟା ମୋର, ଏଇଟା ଭଗବାନ ପାଇଁ ନାହିଁ, ଆମ ପାଇଁ ରହିଛି। ଏଇଟା ହେଉଛି ଏଇ ଭୌତିକ ଜଗତ ମଧ୍ୟ ସ୍ପିରିଚୁଆଲ ହୋଇଯିବ। ଆମର ଜଣେ ଆଚାର୍ଯ୍ୟ କହିଛନ୍ତି କୈବଲ୍ୟ ନରକା ଏତେ ତେଜସ୍ପୁର ଆକାଶ ପୁଷ୍ପା ଏତେ ଦୁର୍ଦ୍ଧାନ୍ତେନ୍ଦ୍ର କାଳସ୍ପ ପ୍ରଖ୍ୟାତ ଦ୍ରଷ୍ଟା ଏତେ ବିଶ୍ୱଂ ପୂର୍ଣ୍ଣ ସୁଖାୟ ବିଧିମେନ୍ଦ୍ରାଦ ପିଟା ଏତେ ଯତ୍ କାରଣ କଟା କାଲି ବୈଭବତା ଗୌରମେ ବସ୍ତୁ। ଭଗବାନଙ୍କର ଗୌରାଙ୍ଗ ମହାପ୍ରଭୁଙ୍କର ଗୋଟେ କରୁଣା କଟାକ୍ଷ ଯଦି ଆମେ ପ୍ରାପ୍ତ ହୋଇଯିବା ତାହେଲେ ଭୌତିକ ଜଗତ ଭୌତିକ ରହିବ ନାହିଁ, ସ୍ପିରିଚୁଆଲ ହୋଇଯିବ। ପୂର୍ଣ୍ଣ ବିଶ୍ୱଂ ପୂର୍ଣ୍ଣ ସୁଖାୟ, ବିଶ୍ୱ ଯେଉଁଟା କହୁଛି ଦୁଃଖାଳୟ ଶାଶ୍ୱତ, କିନ୍ତୁ ତାଙ୍କ ପାଇଁ ଆଉ ସେଇଟା ଦୁଃଖାଳୟ ରହିବ ନାହିଁ, ସେଇଟା ସୁଖାଳୟ ହୋଇଯିବ, ଅଶାଶ୍ୱତ ରହିବ ନାହିଁ, ସେଇଟା ଶାଶ୍ୱତ ହୋଇଯିବ। କାରଣ ଭଗବାନଙ୍କର ସେ ଯେଉଁ ରହିଛି ସେମାନେ ସେଇ ସେଇ ସ୍ତରକୁ ଗଲେଣି, ଆତ୍ମାସ୍ତରକୁ ଗଲେଣି, ତେଣୁ ଆତ୍ମାସ୍ତରକୁ ସେଇଟା ବୁଝିପାରିବେ ସେସବୁ ଜିନିଷ, ତାଙ୍କ ପାଇଁ କିଛି ଦୁଃଖ ନାହିଁ, ସେମିତି ସୁଖମୟ। ଭଗବାନଙ୍କର ପାଇଁ ତଫାତ୍ ନାହିଁ କିଛି, ସବୁ ତାଙ୍କର ଏନର୍ଜି ସବୁ, କିନ୍ତୁ ଆମର ବୁଝିବା ପାଇଁ ଜାଣ ମର୍ତ୍ତ୍ୟଲୋକ ପାଇକମ୍ ସୋ ଯୋଗମ୍, ମର୍ତ୍ତ୍ୟବାସୀମାନଙ୍କୁ ବୁଝିବା ପାଇଁ ଭଗବାନ ଏଇଭଳିଆ ଲୀଳା କରୁଛନ୍ତି। ମର୍ତ୍ତ୍ୟଲୋକ ପାଇକମ୍ ସୋ ଯୋଗମ୍ ମାୟା ବଳମ୍, ସୋ ଯୋଗ ମାୟାରେ ଭଗବାନ ଆସୁଛନ୍ତି, ଯୋଗ ମାୟା ବଳମ୍ ଦର୍ଶୟିତା ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସବୁଠି ଅଛନ୍ତି। ଜାନ ମର୍ତ୍ତ୍ୟଲୋକ ପାଇକମ୍ ସୋ ଯୋଗମ୍ ମାୟା ବଳମ୍ ଦର୍ଶୟିତା ଗୃହିତମ୍ ଭୀଷ୍ମାପନମ୍ ସୋ ସ ଚୌ ସଭଗତେ, ଭଗବାନଙ୍କ ଲୀଳା ଅନ୍ୟମାନଙ୍କୁ ବିସ୍ମୟ କରିଦେବ ସେଥିରେ ବଡ଼ କଥା କ'ଣ? ଭଗବାନ ନିଜେ ମଧ୍ୟ ବିସ୍ମିତ ହେଇଯାଉଛନ୍ତି। ପ୍ରଭୁକାଳୀ କହୁଥିଲେ ଦ୍ୱାରକାରୀ ତାଙ୍କ ନିଜ ରୂପ ଦେଖି ସେ ଆଶ୍ଚର୍ଯ୍ୟ ହେଇଯାଉଛି, ରୂପ କାହାର? ସେ ରୂପ ଦେଖି ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ବିସ୍ମାପନ ସୁଶ୍ରେଷ୍ଠ ସ୍ୱର୍ଗବର୍ତ୍ତି ପରମ ପଦମ ଭୂଷଣ ଭୂଷଣାଙ୍ଗମ। ଆମର ଠାକୁରଙ୍କ ପାଖରେ ପ୍ରଭୁ ବହୁତ ସୁନ୍ଦର ଭାବରେ ଭୂଷଣ ଦେଉଛନ୍ତି, ବହୁତ ସଜଉଛନ୍ତି। କିନ୍ତୁ ଆମେ ଯେଉଁ ଆମେ ମଧ୍ୟ ନିଜକୁ ଭୂଷଣରେ ଭୂଷିତ କରୁଛେ, କିନ୍ତୁ ଭଗବାନଙ୍କ ଭୂଷଣ ଆମ ଭୂଷଣ ଭିତରେ ତଫାତ୍ ହେଉଛି ନା? ଆମେ ଆମର ଶୋଭା ଏଇ ଭୂଷଣ ଦ୍ୱାରା ଭୂଷିତ ହେଉଛି, ଆମର ଶୋଭା ଅଧିକ ହେଉଛି, କିନ୍ତୁ ଭଗବାନଙ୍କର ଶୋଭା ଭୂଷଣ ଦ୍ୱାରା ଅଧିକା ହୁଏ ନାହିଁ। ଭଗବାନଙ୍କ ଶୋଭାରେ ଭୂଷଣ ଭୂଷିତ ହୁଏ, ଇଏ ହେଉଛି ତଫାତ୍। ଆଚାର୍ଯ୍ୟ ଟିକାରେ ଏଟା କହିଛନ୍ତି, ଭୂଷଣ ଭୂଷଣାଙ୍ଗମ। ଭଗବାନ ଏଇଭଳିଆ ଲୀଳା କରୁଛନ୍ତି, ଭକ୍ତମାନେ ସେଟା ଆସ୍ୱାଦନ କରିପାରିବେ, ଅଭକ୍ତମାନେ ବୁଝିପାରିବେ ନାହିଁ। ଭକ୍ତ ଭକ୍ତ ଅଭକ୍ତମାନଙ୍କୁ ବଞ୍ଚନା କରି ଏଇ ଭାଗବତଙ୍କ ରୂପକ ରମଣୀ ଆମକୁ ଭଗବାନ ଭଗବାନଙ୍କ ବ୍ୟବସ୍ଥାରେ ଆମେ ପ୍ରାପ୍ତ ହେଉଛେ। ଏ ଗୋଟେ ଶ୍ଳୋକରେ ଆସିବ ଟୀକାରେ, ଏ ଲହୁଣୀ ହୟଙ୍ଗବମ ରହିଛି, ଆମ ସମୟ କ'ଣ ରହୁଛି ଆମେ ସେଠିକି ଯାଇପାରିବା କି ନାହିଁ? ହୟଙ୍ଗମମ ଯେଉଁ ଲହୁଣୀ ବହୁତ କ'ଣ ବହୁତ କୋମଳ ବସ୍ତୁ ହୟଙ୍ଗମମ, ତେଣୁ ହୟଙ୍ଗମମ ହୟଙ୍ଗମମ ବହୁତ ଲହୁଣୀ ଜିନିଷ, ବହୁତ କୋମଳ। ତେଣୁ ଏଇ ଯେଉଁ ଲହୁଣୀ ଖାଇଲେ ନା କ'ଣ, ଚାରି ବେଦ ଦଧି ଭାଗ ବତନବନିତି ବେଦ ଦଧି ଭାଗ ବତନବନିତ ମତିଲେ ନାକେ ଖାଇ ଲେନ ପରିଚିତ ନବନିତ। ଚାରି ବେଦ, ଚାରି ବେଦ ଯେଉଁ ରହିଛି ଇଏ ଲହୁଣୀ ନୁହଁ, ବେଦ ମଧ୍ୟ ବହୁତ ଉନ୍ନତ ସ୍ତରର କଥା। ଶାସ୍ତ୍ରକୁ ଯେଉଁମାନେ ଜାଣନ୍ତି ସେମାନେ ବହୁତ ଉନ୍ନତ ସ୍ଥିତି ପ୍ରାପ୍ତ ହେବେ। ସେଥିରେ ଭଗବଦ୍ଗୀତାରେ ଭଗବାନ କହିଦେଲେ, ଯ ଶାସ୍ତ୍ର ବିଧି ସୃଜ୍ୟ ବର୍ତ୍ତିତ କାମ କାରତ ନ ଶସିଦ୍ଧି ନ ଆପ୍ନୋତି ନ ସୁଖ ନ ପରାଙ୍ଗତି। ଶାସ୍ତ୍ର ଆଉ ଭୌତିକ ପୁସ୍ତକ ବା ଗ୍ରନ୍ଥ ଭିତରେ ତଫାତ୍ ଲୋକମାନେ ଜାଣିନାହାନ୍ତି, ତେଣୁ ଭୌତିକ ତଫାତ୍ ହେଉଛି ଚାରୋଟି ତଫାତ୍ ରହିଛି, ଭ୍ରମ ପ୍ରମାଦ ବିପ୍ରଦିଶା କରୁଣାପାଠ, ଇଏ ବଦ୍ଧଜୀବର ଏଇ ଚାରୋଟି ଲକ୍ଷଣ ରହିଛି। ତେଣୁ ଯେଉଁମାନେ ବଦ୍ଧଜୀବ ସେମାନେ ଯେଉଁ ବହି ରଚନା କରିଛନ୍ତି ଲେଖିଛନ୍ତି ସବୁ ଜିନିଷ ତା ଦେହରେ ଏଇ ଚାରୋଟି ଦୋଷ ରହିଛି, କିନ୍ତୁ ଶାସ୍ତ୍ରରେ ଏସବୁ ଦୋଷ ନଥାଏ। ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏଇ ସବୁ, ଏସବୁ ଦୋଷ ନଥାଏ ତାଙ୍କ ପାଖରେ, ତେଣୁ ଶାସ୍ତ୍ର କେତେ ଜଣ ଜାଣୁଛନ୍ତି। ତେଣୁ ଏ ବେଦ ହେଉଛି ଆମକୁ କେମିତି ପ୍ରଭୁପାଦ ମହାରାଜ କହିଛନ୍ତି, ଆମେ ଯେତେ ଧର୍ମ ସବୁ ରହିଛି, ବୁଦ୍ଧ ଧର୍ମ ମାନେ ମୁସଲମାନ ଧର୍ମ ଜୈନ ଧର୍ମ ଯେତେ ପ୍ରକାର ଇସଲାମ ଧର୍ମ ଏ ଯେଉଁ କ'ଣ ଖ୍ରୀଷ୍ଟିଆନ ଧର୍ମ ଯେତେ ସବୁ ଧର୍ମ ରହିଛି ତା'ର ଗୋଟେ ରହିଛି ଡେଟ୍ ଅଫ୍ କ୍ରିଏସନ୍ କେବେଠୁ ଆରମ୍ଭ ହେଲା। କିନ୍ତୁ ଏ ଯେଉଁ ବୈଦିକ ଧର୍ମ ଆକୁ ହିନ୍ଦୁ ବୋଲି କୁହାଯାଉଛି, କିନ୍ତୁ ପ୍ରକୃତରେ ହିନ୍ଦୁ ଶବ୍ଦ ନାହିଁ, କୌଣସି ବୈଦିକ ଗ୍ରନ୍ଥରେ ଆପଣ ପାଇବେନି ହିନ୍ଦୁ ଶବ୍ଦ। ଏ ବୈଦିକ ଧର୍ମ କେବେ ଆରମ୍ଭ ହେଲା ତା'ର ଇତିହାସ ନାହିଁ, କାହିଁକି ନା ଏ ବୈଦିକ ଧର୍ମ ଯେଉଁ ଆସିଛି କେତେବେଳେ ନା ଭଗବାନ ସୃଷ୍ଟି କରୁଛନ୍ତି ଭୌତିକ ଜଗତ, ଏ ଭୌତିକ ଜଗତ ସୃଷ୍ଟି ସମୟରେ ବେଦ ସୃଷ୍ଟି ହେଉଛନ୍ତି, ତେଣୁ ବେଦକୁ ଅପୌରୁଷ ବୋଲି କୁହାଯାଏ, ବେଦକୁ କୌଣସି ଲୋକ ଲେଖିନାହାନ୍ତି। ବ୍ୟାସଦେବ ଯେଉଁ ରଚନା କଲେ ସେ ସଂକଳନ କଲେ, ବେଦ ଆଗରୁ ଥିଲେ। ତେଣୁ ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେମିତି ଆମେ ବହୁତ କଷ୍ଟଲି ଜିନିଷ କିଣୁଛେ, ଫ୍ରିଜ୍ ବା ଟିଭି ଏସବୁ ଯେଉଁ କିଣୁଛେ ତା ଦେହରେ ଗୋଟେ ଲିଟରେଚର୍ ରହିଛି କେମିତି ଆମେ ୟୁଜ୍ କରିବା ତାକୁ, ସେହିଭଳି ଭାବରେ ସହଜ୍ଞା ପ୍ରଜା ସୃଷ୍ଟ ପୂର୍ବବାଦ ପ୍ରଜାପତି ଅନନ୍ୟ ପଶୁ ବିଶୁଦ୍ଧମ ଏଇସବୁ ସୃଷ୍ଟ କାମ ହେଉ, ତୁମେ ଏଇ ଭୌତିକ ଜଗତ ଯେଉଁ ଆସୁଛି ଏଇ ଭୌତିକ ଜଗତ ସହିତ ଯଜ୍ଞ ବା ଶାସ୍ତ୍ର ସବୁ ଆସୁଛନ୍ତି, ଏବଂ ଏହି ଅନୁସାରେ ଯଦି ଆମେ କାର୍ଯ୍ୟ କରିବା ତାହେଲେ ଆମର ଆମେ ଉନ୍ନତି କରିପାରିବା। ଏ ବେଦ ରହିଛି, ତେଣୁ ତଥାପି ବେଦ ଥିଲେ ମଧ୍ୟ ଏ ବେଦଟା ଲହୁଣୀକୁ କୁହାଯାଉ ନାହିଁ, ଚାରି ଦହି ବୋଲି କୁହାଯାଉଛି, ଦୁଧରୁ ଦହି ହେଉଛି, ଚାରି ବେଦ ଦହି ବୋଲି କୁହାଗଲା। କ'ଣ ଭଗବତ ଗୀତାର ମହାତ୍ମାରେ ମଧ୍ୟ ସ୍କନ୍ଦ ପୁରାଣ ବର୍ଣ୍ଣନା କରାଯାଇଛି, ସର୍ବ ଉପନିଷଦ ଗାଭ, ସର୍ବ ଉପନିଷଦକୁ ଗାଈ ସହିତ ତୁଳନା କରାଯାଇଛି। ଦୁଗ୍ଧା ଗୋପାଳ ନନ୍ଦନ, ଗୋପାଳ ନନ୍ଦନ ଭଗବାନ ଯିଏ ଆଜି ଏସବୁ ଡେଳା କରୁଛନ୍ତି, ସେ ଦୁଉଁଛନ୍ତି, ବଡ଼ ହେଲା ପରେ ନବେ ବର୍ଷ ବୟସରେ ସେ ଜ୍ଞାନ ପ୍ରଦାନ କରିଛନ୍ତି। ମହାଭାରତ ଯୁଦ୍ଧରେ ତାଙ୍କୁ ନବେ ବର୍ଷ ହେଇଥିଲା ପାଖାପାଖି କୁହାଯାଏ। ତେଣୁ ଯେଉଁ ଜ୍ଞାନ ତା ମାନେ ନୁହଁ ଯେ ତାଙ୍କ ସେତେବେଳେ ତା ପୂର୍ବରୁ ଜ୍ଞାନ ନଥିଲା, ଯେତେବେଳେ ଜନ୍ମ ହେଇଥିଲେ ସେ ଜ୍ଞାନ ଦେଇଥିଲେ ତାଙ୍କ ପିତା ମାତାଙ୍କୁ, ତିନି ଜନ୍ମର ପୁରୁଣା ଜ୍ଞାନ ପ୍ରଦାନ କରିଥିଲେ ତାଙ୍କର। ତେଣୁ ସର୍ବ ଉପନିଷଦ ଗାଭ ଦୁଗ୍ଧା ଗୋପାଳ ନନ୍ଦନ, କ୍ଷୀରଟା ଦୁଆଁ ହେଲା ଭଗବାନ ଦୁହିଁକି ଦେଲେ ଉପନିଷଦ, ଉପନିଷଦ ଭଗବାନ ଦେଇଛନ୍ତି, ଜ୍ଞାନ ଦେଇଛନ୍ତି। ଏବଂ କେମିତି କହିଲେ ନା ପାର୍ଥ ବତ୍ସା, ପାର୍ଥ ଏଇ ପୃଥା ପୁତ୍ର ଅର୍ଜୁନ, ଇଏ ବତ୍ସା ହେଇକି ପଚାରୁଛନ୍ତି କିଙ୍ଗ କିଙ୍ଗ କ'ଣ ସେଇଟା କିଙ୍ଗ, ଷୋହଳଟି ମୁଖ୍ୟ ପ୍ରଶ୍ନ ଅଛି ଭଗବତ ଗୀତାରେ, ଷୋହଳଟି ମୁଖ୍ୟ ପ୍ରଶ୍ନ ରହିଛି, କିଙ୍ଗ ତତ୍ ବ୍ରହ୍ମ ଏସବୁ ରହିଛି, ସବୁ ପଚାରିବାରୁ ଭଗବାନ ସବୁ ଉତ୍ତର ଦେଉଛନ୍ତି, କେତେଟା ସ୍ଥାନରେ ମଧ୍ୟ ବିନା ପଚାରିଲେ ମଧ୍ୟ ଭଗବାନ ଉତ୍ତର ଦେଇଛନ୍ତି। ତେଣୁ ଯାହା ହଉ ଏଇ ଯେଉଁ କ୍ଷୀରଟା ହେଲା ଏଟାକୁ ପୁଣି ଦହିରେ ପରିଣତ କଲେ ବେଦକୁ ଦହି ବୋଲି କୁହାଯାଉଛି, ଚାରି ବେଦ ଦହି, ବହୁତ ଶାସ୍ତ୍ର ସବୁ ରହିଛି, ତା ଦେହରେ ବେଦଟା ହେଉଛି ମୁଖ୍ୟ, ତେଣୁ ଏଇଟାକୁ ଦହି ସହିତ ତୁଳନା କରାଯାଇଛି। ତାପରେ ଚାରି ବେଦ ଦହି, ତାପରେ କ'ଣ ଚାରି ବେଦ ଦହି, ଭାଗବତ ହେଉଛି ନବନୀତ, ଏ ବେଦରୁ ଭାଗବତ ଆସୁଛନ୍ତି, କୋମଳ ଭଗବାନ ଯେଭଳି କୋମଳ ବସ୍ତୁ ପସନ୍ଦ କରନ୍ତି, ଭଗବାନ ଭକ୍ତ ମଧ୍ୟ ସେଭଳିଆ କୋମଳ ବସ୍ତୁ ପସନ୍ଦ କରୁଛନ୍ତି, ଭାଗବତ ପସନ୍ଦ କରୁଛନ୍ତି, ଯଦି ବୈଷ୍ଣବମାନ ପ୍ରିୟ, ଭାଗବତ ହେଉଛି ବୈଷ୍ଣବମାନଙ୍କୁ ପ୍ରିୟ, ବେଦଟା ବୈଷ୍ଣବମାନଙ୍କ ପ୍ରିୟ ନୁହଁ, ବହୁତ କଥା ଅଛି, ଆମେ ସମସ୍ତଙ୍କ ଭିତରେ କହିପାରିବା ନାହିଁ। ତେଣୁ ତେଣୁ ଏଇ ଯେଉଁ ରହିଛି ମଥିଲେନ ସୁଖ, ସୁଖଦେବ ମା ଯଶୋଦା ଯେଭଳିଆ ମନ୍ତୁଛନ୍ତି, ଦାଦି ମନ୍ଥନ କରୁଛନ୍ତି, ପୁଅକୁ ଲବଣୀ ଖୁଆଇବେ, ବହୁତ ସ୍ନେହରେ ଦେଉଛନ୍ତି ଲବଣୀ ଖୁଆଇବେ, ଅନ୍ୟମାନେ ସମସ୍ତେ ଯାହା ସୀତାରାମ କି ସମସ୍ତେ କମ୍ପ୍ଲେନ୍ କରୁଛନ୍ତି, ତେଣୁ ପୁଅକୁ ନିଜେ ଖୁଆଇବା ପାଇଁ ଲବଣୀ ନିଜେ ମାନୁଛନ୍ତି। ତେଣୁ ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ଖାଲି ପରୀକ୍ଷିତ ମାନଙ୍କୁ ଲବଣୀ ଦେଉନାହାନ୍ତି, ସମଗ୍ର ମାନବ ସମାଜ ଦେଉଛନ୍ତି, ଭଗବାନ ଯେଉଁଭଳି ଲବଣୀ ଦେଉଛନ୍ତି ଭଗବାନ ମଧ୍ୟ ତାଙ୍କର ଭକ୍ତମାନଙ୍କୁ ଲବଣୀର ବ୍ୟବସ୍ଥା କରିଛନ୍ତି। ଇଏ ହେଉଛି ଭାଗବତ ହେଉଛି ଲବଣୀ, ଭଗବାନ ଲବଣୀ ପ୍ରତି ଆକର୍ଷିତ ହେଇଛନ୍ତି, ସେଇଭଳିଆ ଭକ୍ତମାନେ ମଧ୍ୟ ଏ ଭାଗବତ ରୂପ ଲବଣୀ ପ୍ରତି ଆକର୍ଷିତ। ତେଣୁ ନଥିଲେ ଏଇଟା ସୁଖ ଖାଇଲେ ଏଇଟା ପରୀକ୍ଷିତ, ପରୀକ୍ଷିତଙ୍କୁ ପ୍ରଦାନ କରୁଛନ୍ତି, ପରୀକ୍ଷିତ ମାଧ୍ୟମରେ ଆମେ ମଧ୍ୟ ଖାଉଛେ, କେବଳ ଯେ କୃଷ୍ଣ ଖାଉଛନ୍ତି ଅନ୍ୟମାନଙ୍କୁ ଦେଖାଉଛନ୍ତି, ନା ନା ଭଗବାନ ମଧ୍ୟ ଅନ୍ୟମାନଙ୍କୁ ଖୁଆଉଛନ୍ତି, ଭାଗବତ ମାଧ୍ୟମରେ ଅନ୍ୟମାନେ ମଧ୍ୟ ଖୁଆଉଛନ୍ତି, ଭଗବାନଙ୍କ ଲୀଳା ସମର୍ଥରେ ମଧ୍ୟ ଆମେ ଆନନ୍ଦ ଅନୁଭବ କରୁଛେ, ସେ ଯେଉଁ ଲହୁଣୀ ଖାଇ ଯେତିକି ଆନନ୍ଦ ଅନୁଭବ କରୁନାହାନ୍ତି ଆମେ ମଧ୍ୟ ସେଇଭଳି ଭାବରେ ଆନନ୍ଦ ଅନୁଭବ କରୁଛେ। ତେଣୁ ଏ ଯେଉଁ ଭଗବାନଙ୍କର ଇଏ ସଂଜାତ କୋପ ଯେଉଁ ରହିଛି କ୍ରୋଧ, ସେଥିପାଇଁ ଏଇଠି କୁହାଗଲା, ଚିନ୍ତା କଲେ ସେ ଆସିବ, କ୍ରୋଧ ଆସିବ, କ୍ରୋଧ ମୁହଁ ଆସିବ, ଏମିତି ହେଇକିରି ସେ ବର୍ଣ୍ଣନା କରାଗଲା। ସ୍ଥିତ ପ୍ରଜ୍ଞା ସେ ଭାଷାରେ କହୁଛନ୍ତି ଭଗବାନ, ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କ କଥା କୁହାଯାଉଛି, ତାମାନେ ସେମାନେ ସେଥିରୁ ବିରତ ରହୁଛନ୍ତି, ସେମାନେ କ୍ରୋଧରୁ ମୁକ୍ତ ରହୁଛନ୍ତି, କାମ ଏସବୁ କ୍ରୋଧ ଏସବୁ ରଜଗୁଣ ସଦୁଭବ, ଭଗବତ ଗୀତାରେ ଭଗବାନ କହିଲେ ତିନି ପ୍ରକାର କ୍ରୋଧ ରହିଛି, ଏ ତିନି ପ୍ରକାର କ'ଣ ଏନ୍ଏଚ୍ ହେଇଛି, ତିନିଟା ଏନ୍ଏଚ୍ କରିଛନ୍ତି ଭଗବାନ, କ'ଣ କ'ଣ କାମ ତ୍ରିବିଧମ ନରକ ସେଦମ ଦ୍ୱାର ନାଶମ ଆତ୍ମନ, ନରକକୁ ଯିବା ପାଇଁ ତିନୋଟି ଦ୍ୱାର ରହିଛି, ମୁକ୍ତ ହେଇଯାଇଛି ଭଗବାନ କରିଦେଇଛନ୍ତି, ଏନ୍ଏଚ୍ ଅଥରିଟି କିଏ କରିନାହାନ୍ତି, ଭଗବାନ କରିଛନ୍ତି ନ୍ୟାସନାଲ ହାଇୱେ, କ'ଣ କ'ଣ ସେଇଟା ନା କାମ କ୍ରୋଧ ତଥା ଲୋଭ ତସ୍ମା ଏତତ୍ରୟମ୍ ତ୍ୟଜେ, କାମ କ୍ରୋଧ ଏବଂ ଲୋଭ ଏ ତିନୋଟିକୁ ତ୍ୟାଗ କରିବା ପାଇଁ କୁହାଗଲା ଭଗବାନ କହିଲେ, ଭଗବାନଙ୍କର କ୍ରୋଧ ଏଇଟା କ'ଣ ନରକକୁ ଯିବା ପାଇଁ, ଇଏ କ୍ରୋଧ ଆମକୁ ନବାକୁ ପଡ଼ି କି, ସ୍ପିରିଚୁଆଲ କ୍ରୋଧ, ମେଟେରିଆଲ କ୍ରୋଧ ଏବଂ ସ୍ପିରିଚୁଆଲ କ୍ରୋଧ, ସ୍ପିରିଚୁଆଲ କ୍ରୋଧ କରିଥିଲେ ହନୁମାନଜୀଉ, ସ୍ପିରିଚୁଆଲ କ୍ରୋଧ, ତେଣୁ ଯେତେବେଳେ ଲଙ୍କାକୁ ପୋଡ଼ିଦେଲେ ତାକୁ ଆପଣ ତ ଜାଣନ୍ତି ତାକୁ କହିବେନି ସମୟ ନାହିଁ, ତାଙ୍କର ଯେଉଁ ପଡ଼ିଦେଲେ ସେତେବେଳେ ଏଇ କ୍ରୋଧ ଭକ୍ତ ଦ୍ୱେଷୀ ଜାଣେ କ୍ରୋଧଟା ଯେତେବେଳେ ଭଗବାନଙ୍କର ଯେଉଁମାନେ ବିରୋଧ କରୁଛନ୍ତି, ଭକ୍ତଙ୍କର ଯେଉଁମାନେ ବିରୋଧ କରୁଛନ୍ତି ତାଙ୍କ ସହିତ ଯଦି ଆମେ କ୍ରୋଧ ବ୍ୟବହାର କରିବା ତାହେଲେ ସେଇଟା ଟ୍ରାନ୍ସଜେଣ୍ଡାଲ କ୍ରୋଧ ହେବ, ସେଇଟା ମେଟେରିଆଲ କ୍ରୋଧ ନୁହଁ, ଆଙ୍ଗର ଭୌତିକ କ୍ରୋଧ ନୁହଁ ସେଇଟା। ତେଣୁ ଭଗବାନ କ୍ରୋଧ ହେଉଛି ସେହିଭଳି ଭାବରେ ଧ୍ରୁବ ମହାରାଜ କ୍ରୋଧ କରିଥିଲେ, ମା ସୁରୁଚି କ'ଣ ମାତା ସୁରୁଚି ଯେତେବେଳେ କହିଦେଲେ କାଲି କେଉଁଥିଲେ ସବୁ ତପସ୍ୟା ଆରାଧ୍ୟ ପୁରୁଷ ବହୁତ ଉପଦେଶ ଦେଲେ କିନ୍ତୁ ନିଜେ ବଣରେ ପଡ଼ିକି ମୃତ୍ୟୁବରଣ କଲେ, ବଣରେ ପଡ଼ିକି ମୃତ୍ୟୁବରଣ କଲେ, ବହୁତ ଉପଦେଶ ଦେଲେ ତୁମେ ଯାଇ ଆରାଧନା କର ଭଗବାନଙ୍କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ହରେ ହରେ। କ୍ରୋଧରେ ଆମର ରହିଗଲା ପଏଣ୍ଟ, ଆଉ ବେଶୀ ଯାଇପାରିଲେ ନାହିଁ। କିନ୍ତୁ ପ୍ରହ୍ଲାଦ ମହାରାଜ ଯେତେବେଳେ କ୍ରୋଧ କରିଥିଲେ ନାରଦ ମୁନି ବହୁତ ଉପଦେଶ ଦେଲେ, ପୁତ୍ର ତମେ ଛୋଟ ପିଲା 5 ବର୍ଷର ପିଲା ତମର କ'ଣ ଏ କ୍ରୋଧ, ତମର କ'ଣ ମାନ ସମ୍ମାନ କ'ଣ, ବହୁତ ସୁନ୍ଦର ଉପଦେଶ ଦେଇଥିଲି। ଗୁଣାଧିକାର ମୁଦମ ଋଷି ଅନୁକ୍ରୋଶ ଗୁଣାଧମା ମୈତ୍ରୀ ସମାନ ତନୁଚ୍ଛେଦ ନ ତାପି ଅଭିଭୂତେ, ସମସ୍ତ ଜୀବବାଦ ମନୁଷ୍ୟମାନଙ୍କ ପାଇଁ ଏଇଟା ବହୁତ ବଡ଼ ଉପଦେଶ କଥା ରହିଛି ଭଗବାନ ନାରଦ ମୁନି ଦେଇଛନ୍ତି। ଆମର ଯେଉଁମାନେ ଉନ୍ନତ ସ୍ତରରେ ରହିଛନ୍ତି ତାଙ୍କୁ ଦେଖିଲେ ଆମେ ଆନନ୍ଦିତ ହେବା, ଗୁଣ ବିକାର ମୁଦ୍ରେ ଅନୁପ୍ରସନ୍ନ ଗୁଣ ଧମା, ଆମଠୁ ଯେଉଁମାନେ ନିଚ ସ୍ତରରେ ରହିଛନ୍ତି ତାଙ୍କୁ ଆମେ ଅନୁପ୍ରସ କୃପା କରିବା, ଏବଂ ମୈତ୍ରୀ ସମାନତ ଅନୁଚ୍ଛେଦ ଆମ ନିଜ ସ୍ତରରେ ଯେଉଁମାନେ ଅଛନ୍ତି ଆମ ସ୍ତରରେ ତାଙ୍କ ପ୍ରତି ଆମେ ମୈତ୍ରୀ ବନ୍ଧୁତା କରିବା, ନା ନ ତାପି ଅଭିଭୂତେ ତାହେଲେ ସେମାନେ ତାପ ଦ୍ୱାରା ଅଭିଭୂତ ହେବେ ନାହିଁ। ପ୍ରଭୁପାଦ ମହାରାଜ ଭାବାର୍ଥ ଦେଖିବେ, ଏଥିରେ ପ୍ରଭୁପାଦ ମହାରାଜ କହିଛନ୍ତି ଆମର ଠିକ ଓଲଟା ହେଉଛି, ଆମର ହେଉଛି ଏନ୍ଭି ଡିରାଇଜନ୍ ଆଣ୍ଡ ପ୍ରାଇଡ୍, ଏଇଗୁଡ଼ାକ ଏଇ ତିନୋଟି ଜିନିଷ ଆମର ଆସୁଛି। ଆମର ଯେଉଁମାନେ ଉନ୍ନତ ସ୍ତରରେ ରହିଛନ୍ତି ତାଙ୍କୁ ଦେଖିଲେ ଆମର ଈର୍ଷା ଆସୁଛି, ଏନ୍ଭି ଆସୁଛି, ଡିରାଇଜନ୍ ଆମର ଯେଉଁ ନିମ୍ନ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଥଟ୍ଟା କରୁଛେ, ମାନେ ତାଙ୍କୁ କ'ଣ ଡିରାଇଡ୍ କରୁଛେ, ତାଙ୍କୁ ଏଭଳି ଭାବେ ବ୍ୟବହାର କରୁଛେ, ଏବଂ ଆମ ସହିତ ଯେଉଁମାନେ ସମାନ ସ୍ତରରେ ରହିଛନ୍ତି ତାଙ୍କୁ କ'ଣ କରୁଛେ, ପ୍ରାଇଡ୍ ଆମର ଗର୍ବ ଆସୁଛି, ସେ କ'ଣ ମଧ୍ୟ ସମାନ, ତେଣୁ ଆମେ ତାପରେ ଅଭିଭୂତ ହେଉଛେ। ଏଇଭଳି ଭାବେ ବହୁତ ନାରଦମୁନି ବହୁତ ସୁନ୍ଦର ସୁନ୍ଦର ଉପଦେଶ ଦେଲେ ଧ୍ରୁବଙ୍କୁ, ଧ୍ରୁବଙ୍କୁ କିନ୍ତୁ ପ୍ରଭୁ ଧ୍ରୁବଙ୍କର ଟ୍ରାନ୍ସଲେଟର ଲାଙ୍ଗୁଏଜ୍, ଟ୍ରାନ୍ସଲେଟର ଲାଙ୍ଗୁଏଜ୍ ନଥିଲା, ତାଙ୍କ ମେଟେରିଆଲ ଲାଙ୍ଗୁଏଜ୍ ଥିଲା କିନ୍ତୁ ସେଇଟା ଟ୍ରାନ୍ସଲେଟାଲ ହେଇଗଲା ମେଟେରିଆଲ ଲାଙ୍ଗୁଏଜ୍। ସେ କ୍ରୋଧ କରିଥିବାରୁ ଯଦି ସେ କ୍ରୋଧ ଯଦି ଶାନ୍ତ ହେଇଯାଇଥାନ୍ତା ଆଜି ଧ୍ରୁବ ମହାରାଜ ଧ୍ରୁବ ଲୋକ ନଥାନ୍ତେ। ଏ ଗୋଟେ କଥା ଭାବୁଛି କହିବା ପାଇଁ କହିବି ବୁଲୁଛି ସମୟ ନାହିଁ। ଏଇ ପ୍ରସଙ୍ଗରେ ମୋତେ ଏଇ ପଏଣ୍ଟ ଆସିଥିଲା, ଆମର ବହୁତ କନ୍ଭର୍ସେସନ୍ ଏଇ ପଏଣ୍ଟ ରହିଛି। ଜଣେ ଆମେରିକାରେ ସିଆ ଗୋଟେ ରହିଛି, ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି, ତା ଦେହରେ ଜଣେ ବ୍ୟକ୍ତି ଆମର ଯେମିତି ଆମର ନାଭିର ଆସୁଛନ୍ତି ଗୋପୀନାଥରୁ ଆସୁଛନ୍ତି, ସେଇଭଳି ଭାବରେ ସେ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଜଣେ ଏମ୍ପ୍ଲୟି ଜଣେ ଅଫିସର ଜଣେ ସେ ଆସି ଆମର ପ୍ରଭୁପାଦଙ୍କ ଆନ୍ଦୋଳନରେ ଯୋଗ ଦେଇଥିଲେ। ସେ ଛାଡ଼ିଲା ପରେ ଯେମିତି ଆମର ଗୋପୀନାଥରୁ ଆସୁଛନ୍ତି, ତେଣୁ ଏଇ ସମୟରେ ଏଇ ବିଷୟରେ ଯେତେବେଳେ କଥା ଚାଲିଥିଲା ସେ ସମୟରେ ସେ କହିଲେ ଆମେ ଯେତେବେଳେ ସେଠି ଥିଲୁ ଆମର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ସେମାନେ ଗୋଟେ ମେସେଜ୍ ପଠାଇଥିଲେ, ମେସେଜ୍ ତାଙ୍କର ତ ବହୁତ ଉନ୍ନତ ସ୍ତରର ବୈଜ୍ଞାନିକ ଉନ୍ନତି ସେମାନେ କରୁଛନ୍ତି, ଗୋଟେ ମେସେଜ୍ ପଠାଇଥିଲେ ଧ୍ରୁବ ଲୋକକୁ, ଧ୍ରୁବ ଲୋକକୁ ମେସେଜ୍ ଦେଇଥିଲେ, ଦେଖିବା କ'ଣ ସେଠୁ ଆସୁଛି ଉତ୍ତର। ତେଣୁ ସେଠି ମଧ୍ୟ ମେସେଜ୍ ଆସିଲା, ଧ୍ରୁବ ଲୋକକୁ ମେସେଜ୍ ଆସିଲା, ସେ ଯେଉଁ ମେସେଜ୍ ଆସିଲା ସେଇଟାକୁ ସେମାନେ ବୁଝିପାରିଲେ ନାହିଁ, କ'ଣ ଜିନିଷ କ'ଣ ଲେଖା ହେଇଛି କ'ଣ ଜିନିଷ ବି ବୁଝିପାରିଲେ ନାହିଁ। ହଁ, ଏଇ ଯେଉଁ ଜଣେ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ଯେଉଁ ରହିଛି ଆମେରିକାରେ, ଏଇଟା ଗୁଇନ୍ଦା ବିଭାଗ, ଆମକୁ ଇସ୍କନ କହୁଛନ୍ତି, ଏମାନେ ସିଆ ଏଜେନ୍ସି କହୁଛନ୍ତି, ତାହେଲେ ଏ ଯେଉଁ ଗୁଇନ୍ଦା ବିଭାଗର ସେମାନେ ଜଣେ ଅଫିସର ଥିଲେ, ସେ ପରେ ଯେତେବେଳେ ସେ ତାଙ୍କର ଚାକିରି କଲା ପରେ ସେ ଆମ ପ୍ରଭୁପାଦ ମହାରାଜ ଯେଉଁ ମୁଭମେଣ୍ଟ ଯୋଗ ଦେଇଥିଲେ ସେ କହୁଥିଲେ କଥା ଯେ ତାଙ୍କର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ତରଫରୁ ଗୋଟେ ମେସେଜ୍ ପଠାଇଥିଲେ ଧ୍ରୁବ ଲୋକକୁ, ପଠାଇଥିଲେ ମେସେଜ୍, ତେଣୁ ସେ ମେସେଜର ଉତ୍ତର ଆସିଲା। ଯେଉଁ ଉତ୍ତରଟା ଆସିଲା ସେମାନେ କିଛି ବୁଝିପାରିଲେନି କ'ଣ ଜିନିଷ, କିଛି ବୁଝିପାରିଲେନି। ତେଣୁ ସେଇଟାକୁ ସେମାନେ ସେ ପ୍ରୋଜେକ୍ଟଟା ବନ୍ଦ କରିଦେଲେ, ଆବାଣ୍ଡନ କରିଦେଲେ ସେ ପ୍ରୋଜେକ୍ଟଟା। କିନ୍ତୁ ତାପରେ ଇଏ ଯେଉଁ ଅବସରଗ୍ରହଣ ଥିଲେ ସେ ଯେତେବେଳେ ଆସିଲେ ଗୋପାଳ ମାନେ ଯୋଗ ଦେଲେ, ସେତେବେଳେ ସେ ବୁଝିପାରିଲେ ସେ ମେସେଜଟା କ'ଣ। ସେ ମେସେଜଟା ହେଉଛି ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ପ୍ରଭୁପାଦ କନ୍ଭର୍ସେସନ୍ ଏଇଟା ରହିଛି, ମୁଁ ପଢ଼ୁଥିଲି ସେଇଟା। ତେଣୁ ଆଜି ଆସିବ ସେ ପଏଣ୍ଟ, କିନ୍ତୁ ଆମେ ତ ଆଲୋଚନା କରିହେଲାନି ଏ କୋପରେ ଆମର ରହିଛି ସନ୍ଧ୍ୟା କୋପ ଭଗବାନ କ୍ରୋଧ ରହିଛି। ତେଣୁ ଧ୍ରୁବ ମହାରାଜ ଏଇ ଯେଉଁ କ୍ରୋଧ କଲେ, କ୍ରୋଧ ଯଦି ଶାନ୍ତ ହେଇଯାଇଥାନ୍ତା ତାହେଲେ ସେ ମଧ୍ୟ ଆଉ ଭଗବାନ ପ୍ରାପ୍ତ ହେଇପାରିନଥାନ୍ତେ। ସେ କ୍ରୋଧରେ ମଧ୍ୟ ସେ ଭଗବାନ ପ୍ରାପ୍ତ ହେଲେ। ଆଜି ଧ୍ରୁବ ଲୋକରେ ଅଛନ୍ତି, ସେ ସେଇ ଦେଇଥିଲେ ଏ ମେସେଜଟି ଦେଇଛନ୍ତି ଭଗବାନ ନାମ ନିଅ। ତେଣୁ ଏଇଭଳି ଭାବରେ କ୍ରୋଧର ବହୁତ କଥା ରହିଛି, କିନ୍ତୁ ଖାଲି ଆମେ ଏତିକି କହିବା ଭଗବାନ ଯେଉଁ କ୍ରୋଧ ସଂଜାତ କୋପ ବହୁତ କ୍ରୋଧ ଆସିଛି, ଇଏ ହେଉଛି ଟ୍ରାନ୍ସେଣ୍ଡେଣ୍ଟାଲ। ଇଏ ହେଉଛି ଭକ୍ତଙ୍କୁ ଏଇଟା କହୁଛି, ଯଦିଓ ଭଗବାନ ହେଉଛନ୍ତି ସେ ହେଉଛନ୍ତି ଶୁଦ୍ଧ ସତ୍ତ୍ୱ, କ୍ରୋଧଟା ଯେଉଁ କହୁଛନ୍ତି କେତେବେଳେ ଆସୁଛି ଜଣେ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ଏ ରଜଗୁଣରେ କ୍ରୋଧଟା ଆସୁଛି। କିନ୍ତୁ ଭଗବାନ ଶୁଦ୍ଧ ସତ୍ୱରେ କ୍ରୋଧ ନଥାଏ, କିନ୍ତୁ ଶୁଦ୍ଧ ସତ୍ୱେ ବି କ୍ରୋଧ, ଇଏ ଆଉ ଗୋଟିଏ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି, ଆଠଟି ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି। ଏଇ ଯେଉଁ ଦେଖିଲେ ସଂଜାତ କୋପ ତାଙ୍କର ଶୁଦ୍ଧ ସତ୍ୱ ସ୍ତରରେ ଥିଲେ ମଧ୍ୟ ସେ ସେଟାକୁ ତାଙ୍କର ଭକ୍ତ ପାଇଁ ତ୍ୟାଗ କରିଦେଇଛନ୍ତି। ସଂଜାତ କୋପ ସ୍ଫୁରିତାହରଣା ଧରମ, କୋପ ଆସିଲା କ୍ରୋଧ ଆସିଲା କ'ଣ ହେବ, ତାଙ୍କର ଅଧର ତଳ ଗୋଟେଟାକୁ ଅଧର କୁହାଯାଏ, ଅଧର କେମିତି ଲିପଷ୍ଟିକ୍ ଲାଗିନି ସେଥିରେ, କିନ୍ତୁ ଅରୁଣ ଅଧର ଲାଲ ଅଧର ଅରୁଣ ବିମ୍ବ ଫଳ ମୁସ୍ତମ୍ବିତ ବିମ୍ବା ରକ୍ତାଧର ମୁଁ ରକ୍ତ ରୂପ ରକ୍ତବଳି ଭଗବାନଙ୍କ ଅଧର ବିମ୍ବ ବଳି ରଙ୍ଗ। ତେଣୁ ସେଇ ଅଧର ସ୍ଫୁରିତ ହେଉଛି, ମାନେ କମ୍ପିତ ହେଉଛି, କ୍ରୋଧ ପ୍ରକାଶ କରୁଛି ସ୍ଫୁରିତ ହେଉଛି, ଛୋଟ ପିଲା ସ୍ଫୁରିତ ହେଉଛି। ଏବଂ ସନ୍ଦର୍ଶ ଦାଦିଭି ଦନ୍ତ ଦ୍ୱାରା ସୁନ୍ଦର ଦନ୍ତ ଭଗବାନଙ୍କର ଭକ୍ତିର ସଙ୍ଗୀତ ସବୁ ବର୍ଣ୍ଣନା କରାଯାଇଛି, ଦନ୍ତ ଭିତରେ ମଧ୍ୟ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ସନ୍ଦର୍ଶ୍ୟ, ତାଙ୍କର ସେଇ ସୁନ୍ଦର ଦାନ୍ତ ଦ୍ୱାରା ତାଙ୍କୁ ଦଂଶନ କରୁଛନ୍ତି ତାଙ୍କ ଦାଦି ତଳ ଯେଉଁ ରହିଛି ଓଠ ଅରୁଣକୁ, ଅରୁଣାଧର ଅଧରକୁ ଦଂଶନ କରୁଛନ୍ତି, ମାନେ କାମୁଡ଼ି ପକାଉଛନ୍ତି, କାମୁଡ଼ିକି ରାଗିକି ଏମିତି କାମୁଡ଼ି ରାଗିକିରି ମହାପ୍ରଭୁ କଥ ପ୍ରକାଶ କରୁଛନ୍ତି। ମନ୍ତ ଭାଜନ ଯେଉଁ ଦହି ମନ୍ଥନ ଦହି ଦହି ହାଣ୍ଡିରେ ମାତ୍ରମାନଙ୍କୁ 25 କେଜି ଥିଲା, ସେଥିରେ ଦହି ଥିଲା, ଦହି ମନ୍ଥନ ଚାଲିଥିଲା 25 କେଜି ପାଖାପାଖି, ତେଣୁ ସେଇଟାକୁ ମନ୍ଥନ କରୁଥିଲେ। ସେଇ ମନ୍ତଭାଜନ ଭଗବାନ ଉଠେଇଦେଲେ, ଯିଏ ଛୋଟ ପିଲାଦିନେ ସବୁ ହତ୍ୟା କରିଥିଲେ ପୁତନାକୁ, ତାଙ୍କ ପାଇଁ କ'ଣ 25 କେଜି ବଡ଼ କଥା ଜିନିଷ, ଯଦି ମହାନ୍ତ ମହାଜନ ମତି ମହାଜନ। ତାପରେ କ'ଣ କଲେ ନା ଭିତ୍ୱା ଭାଙ୍ଗିଦେଲେ, କେମିତି ଭାଙ୍ଗିଲେ ନା ମୃଷାଶ୍ରୁ, ମୃଷାଶ୍ରୁ ମାନେ କ୍ରୋଧ ପ୍ରକାଶ କରି କାନ୍ଦୁଛନ୍ତି, କାନ୍ଦୁଛନ୍ତି। ଛୋଟ ପିଲା କେମିତି କାନ୍ଦିବ, ତାର କ'ଣ ଭାବ ଆମେ ଜାଣିନୁ, କିନ୍ତୁ ସାଧୁମାନେ ସବୁ ଜାଣନ୍ତି ଏଇଟା ମିଶା ଆସିବ ବୋଲି କହୁଛି, ଏ ମିଥ୍ୟା ଆସିବ, ପ୍ରକୃତରେ ସେ କାନ୍ଦୁନାହାନ୍ତି, ଖାଲି ଦେଖିବା ପାଇଁ କାନ୍ଦୁଛନ୍ତି ଛୋଟ ପିଲା। ସେମାନଙ୍କ ଚିଠି ରହିଛି ନା, ସମସ୍ତଙ୍କର ଏଇ ଚାରୋଟି ଜିନିଷ ରହିଛି, ଭ୍ରମ ପ୍ରମାଦ ବିପ୍ରଂସା କରୋନା ପାଠ, ଚିଠି ମେଣ୍ଟା ଏଠି ଛୋଟ ପିଲାର ମଧ୍ୟ ରହିଛି, ସିଏ ମଧ୍ୟ ଛୋଟ ପିଲା ହେଲେ ମଧ୍ୟ ସେ ଚିଠି କରୁଛି, କ'ଣ ନା ମିଶା ଆସିବ, ପ୍ରକୃତରେ ସେ କାନ୍ଦୁନି, ମିଶା ପ୍ରକୃତ କାନ୍ଦ ନୁହଁ, ବିତ୍ୱା ଭଗବାନ କ'ଣ କଲେ, ଦାଦି ଯେଉଁ ହାଣ୍ଡିଟାକୁ ବିତ୍ୱା ଭାଙ୍ଗିଦେଲେ ଏବଂ କ୍ରନ୍ଦନ କରୁଛନ୍ତି, ମାନେ ମିଛରେ ଦେଖିବା ପାଇଁ କ୍ରନ୍ଦନ କରୁଛନ୍ତି, ପ୍ରକୃତରେ କାନ୍ଦ ନାହାନ୍ତି ସେ, କିନ୍ତୁ କ୍ରୋଧ ଆସିଛି, କ୍ରୋଧରେ ଜଣେ କାନ୍ଦିବ ନାହିଁ, କ୍ରୋଧ ଥିଲାବେଳେ କାନ୍ଦିବ କି ଜାଣ, କ୍ରୋଧ ଥିଲାବେଳେ ଆଉ କାନ୍ଦିବନି, ସେତେବେଳେ କେମିତି କ'ଣ ପ୍ରଳୟ ହେବ ସେସବୁ ଜିନିଷ। ତେଣୁ ସାହସରୁ କ'ଣ କରୁଛନ୍ତି, ଦଶତ ଆତ୍ମନା କ'ଣ ଦଶତ ଗୋଟେ ଛୋଟ ଛୋଟ ଚିଳୁକୁଆଟେ ଥିଲା, ସେଇଥିରେ ରହୁ ଏକାନ୍ତ ସ୍ଥାନକୁ ଚାଲିଗଲେ, ଏକାନ୍ତ ସ୍ଥାନ ମାନେ ସେଇଟା ଭାଙ୍ଗିଯାଇଥିଲି, ତାପରେ ପଳେଇଗଲେ ଆଉ ଗୋଟେ ଗୃହକୁ ଯାଇଛନ୍ତି ରହୁ, ଯେଉଁଠି କେହି ନଥିଲେ, ସେ ଲୀଳାବେଳେ ବଳରାମ ନଥିଲେ, ବଳରାମ ପଳେ ଆସିଛନ୍ତି, ତେଣୁ ସେ ଏକୁଟିଆ ଥିଲେ, ତେଣୁ ସେ ଗୋଟେ ସ୍ଥାନକୁ ରହର ବୋଧେ ବହୁତ ଇମ୍ପୋର୍ଟାନ୍ସ ରହିଛି, ଏକାନ୍ତ ସ୍ଥାନର ବହୁତ ଆବଶ୍ୟକତା ରହିଛି। କିନ୍ତୁ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି, ଯୋଗୀ ଯୁଞ୍ଜିତ ସତତନ ଆତ୍ମାନ ରହସି ସ୍ଥିତ, ଏକୁଟେ ସ୍ଥାନରେ ଯାଇକି ଯୋଗ କରିବା ପାଇଁ କୁହାଯାଇଛି ଧ୍ୟାନ। ଏ ରହର ମଧ୍ୟ ବହୁତ ଆବଶ୍ୟକତା ରହିଛି ଏକାନ୍ତ ସ୍ଥାନ। ତେଣୁ ଜଘାସ ଭଗବାନ ଖାଦ୍ୟ ଗ୍ରହଣ କରୁଛନ୍ତି, ଜଘାସ ଖାଦ୍ୟ ଗ୍ରହଣ ବହୁତ କଥା ରହିଛି ଭାବିକି କହିବା ପାଇଁ, କିନ୍ତୁ ସମୟ ନାହିଁ। ଆମେ ଯେଉଁ ଖାଦ୍ୟ ଖାଉଛେ ତିନୋଟି ଜିନିଷ ହେଉଛି ଆମର, ତୁଷ୍ଟି ପୁଷ୍ଟି କ୍ଷୀଦ ପା ଅନୁଘାସନ, ପ୍ରତି ଗୁଣ୍ଡାରେ ଆମର ତିନୋଟି ଜିନିଷ ରହୁଛି। ତୁଷ୍ଟି କହିଲେ ଟେଷ୍ଟ ଆମେ ପାଉଛେ, ପୁଷ୍ଟି କହିଲେ ଆମ ଶରୀର ବୃଦ୍ଧି ହେଉଛି, ଏବଂ କ୍ଷୁଧା ଆମର ନିବାରଣ ହେଉଛି। କିନ୍ତୁ ଭଗବାନଙ୍କର ତିନୋଟି ହେଉଛି କି? ଭଗବାନ କ'ଣ ତୁଷ୍ଟି ପାଉଛନ୍ତି? ଭଲ ରୋଷେଇ ହେଇଥିଲେ ଆମକୁ ଭଲ ଲାଗୁଛି, କିନ୍ତୁ ପୋଡ଼ା ରୋଷେଇଟା କ'ଣ ଭଲ ଲାଗିବ? କିନ୍ତୁ ଭଗବାନଙ୍କୁ ଭଲ ଲାଗିବ। ଦଶମ ସ୍କନ୍ଧ ଏକାଅଶୀ ଅଧ୍ୟାୟରେ ଚାରି ଶ୍ଳୋକର ଭାବାର୍ତ୍ତାରେ ଆପଣ ଦେଖିବେ, ସେଇଟା କୁହାଯାଇଛି। ଯେତେବେଳେ ସୁଦାମା ଆଣିଛନ୍ତି, ଯେଉଁ ଚାରି ଘରୁ ମଗିକିରି ଆଣିଥିଲେ, ଯେଉଁ ତଣ୍ଡୁଳ ଯେଉଁଟା ଭଙ୍ଗା ଚୁଡ଼ା ଭଙ୍ଗା ଦାନ ସବୁ ଦେଇଥିଲେ, ଭଙ୍ଗା ଚାଉଳ, ତାହେଲେ ସବୁ ଚୁଡ଼ା ଚିପିଟ କରି ଚୁଡ଼ା କରି ସେ ଆଣିଥିଲେ, ଏବଂ କାକେରେ ଜାକିକିରି ଆଣିଥିଲେ, ଏତେ ଦିନ ହେଇଗଲାଣି। ବା ଯେଉଁ ଝାଡ଼ାରେ ଯେମିତି ସୁନ୍ଦର ହେଇଥିବ, ସେ ତାର ସୁବାସ କେମିତି ହେଉଥିବ, ତାର ଯେଉଁ ଟେଷ୍ଟ ହେଇଥିବ, କିନ୍ତୁ ଭଗବାନ ସେଇଟାକୁ ଏତେ ଆନନ୍ଦରେ ଗ୍ରହଣ କରୁଛନ୍ତି। ଭାବାର୍ଥ ରହିଛି ଆମେ କହିପାରିବାନି, କିନ୍ତୁ ଆମେ ଖାଲି ଗୋଟିଏ କଥା କହିବା, ପୁଷ୍ପକୁ ମଧ୍ୟ ସେ ଭଗବାନ ଖାଇଦେଉଛନ୍ତି। ପୁଷ୍ପଟା ଆଘ୍ରାଣ କରିବା କଥା, ମାନେ ଶୁଙ୍ଘିବା କଥା, କିନ୍ତୁ ଭଗବାନ ପୁଷ୍ପଟାକୁ ମଧ୍ୟ ଭାବ ବିହଳରେ ଖାଇଦେଉଛନ୍ତି। ଏ ଭଗବାନଙ୍କ ଖାଦ୍ୟ ହେଉଛି ଏଭଳି ଭାବରେ ଭଗବାନ ଭକ୍ତି ଗ୍ରହଣ କରନ୍ତି, ପଦାର୍ଥ ଗ୍ରହଣ କରନ୍ତି ନାହିଁ। ଭକ୍ତିରେ ଯେଉଁ ରହିଛି ପଦାର୍ଥ, ଯେଉଁ ଭକ୍ତି ରହିଛି, ତଦାମ ଭକ୍ତି ଉପଭୂତମ, ଦୁଇଥର ଭକ୍ତି ବ୍ୟବହାର କରାଗଲା। ତେଣୁ ଭଗବାନଙ୍କ ଖାଇବା ହେଉଛି ସ୍ୱତନ୍ତ୍ର ଖାଇବା, ତୁଷ୍ଟି। ଆଉ ଭଗବାନ ଶରୀର ପୁଷ୍ଟି କ'ଣ ହବ? ଭଗବାନଙ୍କର କ'ଣ କ'ଣ ନ୍ୟୁଟ୍ରିସନ ଅଭାବ ରହୁଛି ଖାଇକି ତାଙ୍କର ପୁଷ୍ଟି ହବ? ଆଉ ତାଙ୍କର କ'ଣ କ୍ଷୁଧା ଅଛି ନା କ'ଣ? କ୍ଷୁଧା ଅବଲମ୍ବନ ହବ? ତେଣୁ ପ୍ରତି ଖାଦ୍ୟରେ ଯେତେବେଳେ ଭଗବାନ ଗ୍ରହଣ କରୁଛନ୍ତି, ସେତେବେଳେ ସେ ଭକ୍ତିର ଆସ୍ୱାଦନ କରୁଛନ୍ତି, ଭକ୍ତିର ସେ ଆସ୍ୱାଦନ କରୁଛନ୍ତି। ଜଘାସ ହାୟତ ଭବନ, ଏଇ ମୁଁ ସେ ଆକର୍ଷଣ କହିଦେଲି, ଭୁଲିଯିବି, ସମୟ ହେବନି। ଏଇ ଲହୁଣୀ ଭକ୍ତମାନଙ୍କୁ ମଧ୍ୟ ଭଗବାନ ଲହୁଣୀ ଦେଉଛନ୍ତି, ସେ ନିଜେ ଖାଇଥିଲେ ଲହୁଣୀ ତା ନୁହଁ, ସେଠି ମଧ୍ୟ ମାଙ୍କଡ଼ମାନଙ୍କୁ ଦେଉଛନ୍ତି, ଅନେକ ସାଙ୍ଗମାନଙ୍କୁ ଦେଉଛନ୍ତି, ଏବଂ ଆମମାନଙ୍କୁ ମଧ୍ୟ ଦେଉଛନ୍ତି। ଏଇ ଭାଗବତ ମାଧ୍ୟମରେ ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟ ପ୍ରଥମ ଶ୍ଳୋକ ଭାଷାରେ ଆପଣ ଦେଖିବେ ସେଇଟା। ଏହିସବୁ ଭଗବାନ ଆମେ ସବୁ ଦେଉଛନ୍ତି, ଲହୁଣୀ ସବୁ ଦେଉଛନ୍ତି, ଆମେ ମଧ୍ୟ ଲହୁଣୀ ଖାଇବା ଆନନ୍ଦ, ଭଗବାନ ଯେଉଁଭଳି ଆନନ୍ଦ ଦେଉଛନ୍ତି, ଆମେ ମଧ୍ୟ ସେଭଳି ଆନନ୍ଦ କରୁଛନ୍ତି। ଏବଂ ହାୟଗ୍ରାମ ଅନ୍ତରଙ୍ଗତ ଆଉ ଗୋଟେ ଭୋଗ ଯାଇକିରି ସେଠି ଆରମ୍ଭ କରିବେ, ତାଙ୍କର ଲୀଳା କରିବେ। ଆମେ ଆସନ୍ତାକାଲି ଆଲୋଚନା କରିବା ଏ କଥା ବିଷୟ ପୂର୍ବରୁ, ଘଣ୍ଟା ବାଜି ନାହିଁ। ଆପଣ ଯଦି ଗୋଟେ ଦୁଇଟା ପ୍ରଶ୍ନ ପଚାରିବେ ତାହେଲେ ଭକ୍ତ ମଧ୍ୟ ଆମର ଯେଉଁମାନେ ଦୁଇ ପ୍ରକାର ଭକ୍ତ ଅଛନ୍ତି, ଗୋଟେ ହେଉଛି ଗୋଷ୍ଠାନନ୍ଦୀ, ଗୋଟେ ହେଉଛି ଭଜନାନନ୍ଦୀ। ସାଧାରଣତଃ ଭଜନାନନ୍ଦୀ ମାନେ ସେମାନେ ଏକାନ୍ତ ସ୍ଥାନ ଧରି ଭଜନ କରନ୍ତି, ସେମାନେ ଆସନ୍ତି ନାହିଁ ଏସବୁ। କିନ୍ତୁ ଆମର ହେଉଛି ଗୋଷ୍ଠାନନ୍ଦୀ, ଆମେ ଖାଲି ନିଜେ ଉଦ୍ଧାର ହେବା ପାଇଁ ଚାହୁଁନେ, ଆମେ ସମସ୍ତ ଜଗତ ଉଦ୍ଧାର ହେଉ, ତେଣୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଆମର ସବୁଠାରୁ ଗହଳି ସ୍ଥାନରେ ଆମେ ଆସି ଆରମ୍ଭ କରୁଛେ କୃଷ୍ଣ ଚେତନା ସଂଘ। କିନ୍ତୁ ଆମକୁ ଗୁରୁଦେବଙ୍କ କୃପାରୁ ରାମଜୀଙ୍କ କୃପାରୁ ଆମକୁ ଗୋଟେ ରହ ସ୍ଥାନ ପ୍ରାପ୍ତ ହେଇଛି, ଏକାନ୍ତ ସ୍ଥାନ ପ୍ରାପ୍ତ ହେଇଛି। ଯଦି ରହ ସ୍ଥାନ ମିଳିଲା ସେଇଟା ମଧ୍ୟ ଜନଗହଳି ହେଇଯିବ। ପ୍ରଭୁପାଦ ମହାରାଜ ସେ ଆମେରିକା ଆମର ଭୁବନେଶ୍ୱରରେ ଯେଉଁ ସେଣ୍ଟରଟି ପାଇଲେ, ସେତେବେଳେ ପ୍ରଭୁପାଦ ମହାରାଜ ଶିଷ୍ୟମାନେ ସେ ଚାହୁଁନଥିଲେ ଏଠି କରିବା ପାଇଁ, କାରଣ ବହୁତ ଦୂର ସ୍ଥାନ, ଟାଉନ୍ ଭିତରେ ବହୁତ ଦୂର, କେହି ଯାଉନଥିଲେ, ଏଭଳି ସ୍ଥାନ ଥିଲା। କିନ୍ତୁ ପ୍ରଭୁପାଦ ମହାରାଜ ଭବିଷ୍ୟତବାଣୀ ଦେଇଥିଲେ, ଦିସ୍ ପ୍ଲେସ୍ ଇଜ୍ ଦି ସେଣ୍ଟର ଅଫ୍ ଦିସ୍ ଭୁବନେଶ୍ୱର ସିଟି କହିଥିଲେ, ବର୍ତ୍ତମାନ ସେ ତେଣୁ ସେମାନଙ୍କ ଦୂରଦୃଷ୍ଟି ଅଛି, ସେମାନେ ଜାଣିଛନ୍ତି ଦଶ ବର୍ଷ ପରେ କ'ଣ ହେବ, କୋଡ଼ିଏ ବର୍ଷ ପରେ କ'ଣ ହେବ। ଆମର ଲିମିଟେଡ୍ ଦୃଷ୍ଟି, ଆମେ ଆସନ୍ତାକାଲି କ'ଣ ହେବ କହିପାରିବା, କି ଗୋଟେ ସପ୍ତାହ ଗୋଟେ ମାସ ପାଇଁ କହିପାରିବା, ସେ ପୁଣି ହୋଇପାରୁ ନ ହୋଇଥାଇପାରେ। କିନ୍ତୁ ତାଙ୍କର ଅମୋଘ ଦୃଷ୍ଟି ବୋଲି କହିଲେ, ଅମୋଘ ତାଙ୍କର ଦୃଷ୍ଟିରେ କୌଣସି କ'ଣ ବିଫଳତା ନାହିଁ, ସେ ଜାଣିପାରିବେ କ'ଣ ହେବ, ଅମୋଘ ଦୃଷ୍ଟି, ତେଣୁ ଆମର ଗୁରୁଦେବ ପୁରା ଅମୋଘ ଦୃଷ୍ଟିରେ ସେଇ ସ୍ଥାନକୁ ନେଇଛନ୍ତି। ଭବିଷ୍ୟତରେ କ'ଣ ହବ ଆମେ ଜାଣିଲୁ, କିନ୍ତୁ ଇଏ ମଧ୍ୟ ବର୍ତ୍ତମାନ ପାଇଁ ରହ, ଗୋଟେ ଏକାନ୍ତ ସ୍ଥାନ ରହିଛି, ଆମେ ଭୋଜନ କରିପାରିବା, ସାଧନ କରିପାରିବା, ଏକାନ୍ତ ସ୍ଥାନ ମଧ୍ୟ ଆବଶ୍ୟକତା ରହିଛି। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି
ଏଇଟା ନେଇ ଯାଇ ନାଇଁ।